ಸ್ಕಂದ ಚತುರ್ಥ ದಿನ ಸ್ವಲ್ಪ ಅಟ್ಟಡ ಜ್ಞಾನಂ ಧ್ಯಾನಂ ಪರಮಂ ಪರಂ ಸ್ವಾತ್ಮರಃ ಸ್ವಾತ್ಮರಃ ಪ್ರಕಾಶಂ ಪ್ರಕಾಶಂ ಪ್ರವಾಚ ಪ್ರವಾಚ ಕಸ್ಮೈ ಕಸ್ಮೈ ಭಗವಾನ್ ಭಗವಾನ್ ಸಮಗ್ರಂ ಸಮಗ್ರಂ ಅಪಿ ಅಪಿ ಕ್ಷಮಂ ಕ್ಷಮಂ ನೋ ಗ್ರಹಣಾಯ ಗ್ರಹಣಾಯ ಭರ್ತರ್ ಭರ್ತರ್ ಬದಾಂಜಸ ಬೈನಡುಗಿ ಬೈನಡು ಬದಾಂಜಸ ಜತ್ ಜತ್ ಬ್ರಿಜಿನಂ ಬ್ರಿಜಿನಂ ತರೇಮಾ ತರೇಮಾ ಜ್ಞಾನಂ ಪರಂ ಸ್ವಾತ್ಮರಃ ಪ್ರಕಾಶಂ ಜ್ಞಾನಂ ಪರಂ ಸ್ವಾತ್ಮರಃ ಪ್ರಕಾಶಂ ಪ್ರವಾಚ ಕಸ್ಮೈ ಭಗವಾನ್ ಸಮಗ್ರಂ ಪ್ರವಾಚ ಕಸ್ಮೈ ಭಗವಾನ್ ಸಮಗ್ರಂ ಅಪಿ ಕ್ಷಮಂ ನೋ ಗ್ರಹಣಾಯ ಭರ್ತರ್ ಅಪಿ ಕ್ಷಮಂ ನೋ ಗ್ರಹಣಾಯ ಭರ್ತರ್ ಬದಂಜಸಾ ಜದ್ವಿಜಿನಂ ತರೇಮಾ ಬದಂಜಸಾ ಜದ್ವಿಜಿನಂ ತರೇಮಾ ಜ್ಞಾನಂ ಪರಂ ಸ್ವಾತ್ಮರಃ ಪ್ರಕಾಶಂ ಪ್ರವಾಚ ಕಸ್ಮೈ ಭಗವಾನ್ ಸಮಗ್ರಂ ಅಪಿ ಕ್ಷಮಂ ನೋ ಗ್ರಹಣಾಯ ಭರ್ತರ್ ಬದಾಂಜಸಾ ಜದ್ವಿಜಿನಂ ತರೇಮಾ ಜ್ಞಾನಂ ಪರಂ ಸ್ವಾತ್ಮರಃ ಪ್ರಕಾಶಂ ಪ್ರವಾಚ ಕಸ್ಮೈ ಭಗವಾನ್ ಸಮಗ್ರಂ ಅಪಿ ಕ್ಷಮಂ ನೋ ಗ್ರಹಣಾಯ ಭರ್ತರ್ ಬದಾಂಜಸಾ ಜದ್ವಿಜಿನಂ ತರೇಮಾ ಜ್ಞಾನಂ ಪರಂ ಸ್ವಾತ್ಮರಃ ಪ್ರಕಾಶಂ ಪ್ರವಾಚ ಕಸ್ಮೈ ಭಗವಾನ್ ಸಮಗ್ರಂ ಅಪಿ ಕ್ಷಮಂ ನೋ ಗ್ರಹಣಾಯ ಭರ್ತರ್ ಬದಾಂಜಸಾ ಜದ್ವಿಜಿನಂ ತರೇಮಾ ಜ್ಞಾನ ಪರಂ ಸುಪ್ರೀಂ ಮತ್ತೆ ಒಡಿಯ ಪರಂ ಪರಂ ಸ್ವಾತ್ಮ ನಿಜ ಆತ್ಮ ರಹ ರಹಸ್ಯ ಪ್ರಕಾಶಂ ಪ್ರಕಾಶ ಪ್ರವಾಚ ಕಹಿಲೆ ಕಸ್ಮೈ ಕ ಬ್ರಹ್ಮಾಂಡು ಭಗವಾನ್ ಭಗವಾನ್ ಸಮಗ್ರಂ ಸಂಕ್ಷೇಪರೆ ಅಪಿ ಯದಿ ಕ್ಷಮಂ ಸಮರ್ಥ ನೋ ಮತೆ ಗ್ರಹಣಾಯ ಗೃಹೀತ ಭರ್ತ ಹೇ ಭಗವಾನ್ ಬದ ಕುವಂತು ಅಂಜಸಾ ವಿಸ್ತೃತ ಭಾವೆ ಜತ್ ಜಹಾ ಬೃಜಿನಂ ದುಃಖ ತರೇಮ ಉದ್ಧಾರ ಪಾಯಿಪಾರಿವ ಶ್ರವಣವಾದ ಹೇ ಭಗವಾನ್ ଆତ୍ମ ରହସ୍ୟ ତତ୍ତ୍ୱ ପ୍ରକାଶକ ଯେଉଁ ପରମ ଗୃହ ଜ୍ଞାନ ଆପଣ ବ୍ରହ୍ମାଙ୍କୁ କହିଥିଲେ, ତାହା ଯଦି ଆମର ଗ୍ରହଣଯୋଗ୍ୟ ବୋଧ ହୁଏ ତାହେଲେ କୃପାପୂର୍ବକ କୁହନ୍ତୁ, ତାହା ଶ୍ରବଣ କଲେ ଆମେ ଅନାୟାସରେ ସଂସାର ଦୁଃଖ ଅତିକ୍ରମ କରିପାରିବୁ। ଭାବାର୍ଥରେ ଶ୍ରୀପ୍ରଭୁପାଦ କହୁଛନ୍ତି, ଉଦ୍ଧବଙ୍କ ଭଳି ଏକ ଶୁଦ୍ଧ ଭକ୍ତଙ୍କର କୌଣସି ଭୌତିକ ଦୁଃଖ ନଥାଏ, କାରଣ ସେ ସର୍ବଦା ଭଗବାନଙ୍କର ପ୍ରେମମୟୀ ସେବାରେ ନିଯୁକ୍ତ ହୋଇଥାନ୍ତି। ଭଗବାନଙ୍କର ସଙ୍ଗ ନ ପାଇଲେ ଭକ୍ତ ଦୁଃଖ ଅନୁଭବ କରେ। ସତତ ଭଗବତ ସ୍ମରଣ, ଭଗବାନଙ୍କ ଲୀଳା ସ୍ମରଣ ଭକ୍ତଙ୍କୁ ଜୀବନ୍ତ ରଖେ, ଏବଂ ସେଇଥିପାଇଁ ଉଦ୍ଧବ ଭଗବାନଙ୍କୁ ଅନୁରୋଧ କଲେ ଭଗବତ ଜ୍ଞାନ ପ୍ରଦାନ କରିବା ନିମନ୍ତ। ଭଗବାନ ପୂର୍ବେ ଯାହା ବ୍ରହ୍ମାଜୀଙ୍କୁ କହିଥିଲେ ସେହି ଭାଗବତ ଜ୍ଞାନ ପ୍ରଦାନ କରିବା ନିମନ୍ତ ଉଦ୍ଧବ ଭଗବାନ କୃଷ୍ଣଙ୍କୁ ଅନୁରୋଧ କଲେ। ହରି କୃଷ୍ଣ। ସର୍ବପ୍ରଥମେ ମୋତେ ଏଇ ଇସ୍କନ ପଟକ କେନ୍ଦ୍ରରେ ଭାଗବତ କଥା ଏବଂ ଭଗବତ କଥା କଥା କହିବା ପାଇଁ ମୋତେ ଅନୁମତି ମିଳିଥିବାରୁ ମୁଁ ମୋର କୃତଜ୍ଞତା ପ୍ରକାଶ କରୁଛି। ତେଣୁ ଇଏ ମୋ ପାଇଁ ସୁଯୋଗ ଯେ ଆମେ କିଛି ଭଗବାନ କଥା ଶ୍ରବଣ କୀର୍ତ୍ତନ କରିବା ଏବଂ ଶ୍ରବଣ କରିବା। ତେଣୁ ଏଇ ଯେଉଁ ଭାଗବତଙ୍କର ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟ, ଆମର ଭୁବନେଶ୍ୱରରେ ଯେଉଁ ଆମ କଂଗ୍ରେସ ଡିବୋଟିମାନେ ସବୁ ସଣ୍ଡେ ପ୍ରୋଗ୍ରାମ କରୁଛନ୍ତି, ସେ ସଣ୍ଡେ ପ୍ରୋଗ୍ରାମରେ ଆମର ପ୍ରତି ରବିବାର ଗୋଟିଏ ଗୋଟିଏ ଶ୍ଳୋକ ଆଲୋଚନା ହୁଏ, ଏବଂ ଏହି ଭାଗବତଙ୍କର ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ଏହି ଅଧ୍ୟାୟଟି ଚାଲିଛନ୍ତି, ଏବଂ ଚବିଶ ଶ୍ଳୋକ ଗତ ରବିବାର ଆମ ଶ୍ରୀମଦ ଭକ୍ତି ଗୌରବ ନାରାୟଣ ସ୍ୱାମୀ ମହାରାଜ କହିଥିଲେ ଚବିଶ ଶ୍ଳୋକ ଉପରେ। ତେଣୁ ଏଇ ଯେଉଁ ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ଏହି ଅଧ୍ୟାୟ ଶୀର୍ଷକ ହେଉଛି ବିଦୁରଙ୍କର ମୈତ୍ରମୁନିଙ୍କ ନିକଟକୁ ଆଗମନ। ଏ ଅଧ୍ୟାୟ ସେ ଆସିନାହାନ୍ତି, ସେ ପଞ୍ଚମ ଅଧ୍ୟାୟ ଯିବେ। ପଞ୍ଚମ ଅଧ୍ୟାୟରେ ସେ ପ୍ରଶ୍ନ ପଚାରିବେ, ଏଠି ଉଦ୍ଧବ ଏବଂ ବିଦୁର ସମ୍ବାଦ ଚାଲିଛି, ଏବଂ ତୃତୀୟ ସ୍କନ୍ଧର ଏଇ ଯେଉଁ ଚାରୋଟି ଅଧ୍ୟାୟ, ଏହି ଚାରୋଟି ଅଧ୍ୟାୟ ଭାଗବତ ଦଶମ ସ୍କନ୍ଧର ଗୋଟେ ଟ୍ରେଲର, ଯେମିତି ଆପଣ ସିନେମା ଦେଖୁଛନ୍ତି ତା'ର ଗୋଟେ ଟ୍ରେଲର ଦେଖାଯାଏ, ସେଇଭଳି ଭାବରେ ଦଶମ ସ୍କନ୍ଧର ଟ୍ରେଲର ହେଉଛି ଚାରୋଟି ଅଧ୍ୟାୟ। ଉଦ୍ଧବ ଭଗବାନଙ୍କୁ ଭଗବାନଙ୍କ ବିଷୟରେ କଥା କହୁଛନ୍ତି, ବିଦୁର ପଇଁତିରିଶ ବର୍ଷ ହେଲା ପଳେଇ ଯାଇ ଚାଲିଯାଇଥିଲେ, ରାଜଧାନୀ ତ୍ୟାଗ କରି ବିଭିନ୍ନ ତୀର୍ଥକୁ ଭ୍ରମଣ କରୁଥିଲେ, ଆମର ମହାରାଜ ମଧ୍ୟ ତୀର୍ଥ ଭ୍ରମଣରେ ଯାଇଛନ୍ତି। ତେଣୁ ଏଇ ଯେଉଁ ତୀର୍ଥରୁ ଫେରି ଯେତେବେଳେ ବିଦୁର ପ୍ରଶ୍ନ ପଚାରିଛନ୍ତି ଉଦ୍ଧବଙ୍କୁ ବୃନ୍ଦାବନରେ, ଉଦ୍ଧବ ଭଗବାନଙ୍କ ବିରହରେ କଥା କହିପାରୁନାହାନ୍ତି। ପ୍ରକୃତରେ ଯେଉଁମାନେ ଉନ୍ନତ ଭକ୍ତ ତାଙ୍କର ଏଇସବୁ ଭାବ ଆସେ, ବହୁତ ଗଦଗଦ ଗଦଗଦ ଭାବ ଆସେ, କଥା କହିପାରିବେ ନାହିଁ, ଭଗବାନ ବିରହରେ ବନ୍ଦନ କରିବେ, ଏସବୁ ଭାବ ରହିଛି। କିନ୍ତୁ ଆମର ସେ ଭାବ ନାହିଁ, କିନ୍ତୁ ସେଇ ଭାବଟାକୁ ଆମେ ବର୍ଣ୍ଣନା କରିବା। ଉଦ୍ଧବ ସେଇଭଳି ଭାବରେ କଥା କହୁଛନ୍ତି, ଭଗବାନଙ୍କ ବିରହରେ ଯେଭଳି ଭାବରେ ଭାଗବତ ପ୍ରଥମ ସ୍କନ୍ଧ ପନ୍ଦର ଅଧ୍ୟାୟରେ ଅର୍ଜୁନଙ୍କ ବିଷୟରେ କୁହାଯାଇଛି, ଭଗବାନଙ୍କ ବିରହରେ ଅର୍ଜୁନ କଥା କରିପାରୁନାହାନ୍ତି, ଗଦଗଦ ଭାବରେ କଥା କହୁଛନ୍ତି, ବହୁତ ପ୍ରଶ୍ନ ପଚାରିଲା ପରେ ବହୁତ କଷ୍ଟରେ କଣ୍ଠ ରୁଦ୍ଧ ହୋଇଯାଉଛି, ବାଷ୍ପରୁଦ୍ଧ ହୋଇଯାଉଛି, କଥା କହିପାରୁନାହାନ୍ତି। ଏବଂ ଆମ ମହାପ୍ରଭୁ ମଧ୍ୟ ସେଇଭଳି ଭାବରେ ରଥଯାତ୍ରାରେ ଭଗବାନଙ୍କ ନାମ କୀର୍ତ୍ତନ କରୁଥିଲେ, ଜଗନ୍ନାଥ ଏହି ଶବ୍ଦକୁ ଉଚ୍ଚାରଣ କରିପାରୁନଥିଲେ, ଜୟ ଜୟ ଗ ଗ ଏମିତି କହୁଥିଲେ, ଏତେ ଉନ୍ନତ ଭାବ ସ୍ତରର କଥା। ତେଣୁ ଆଜି ବିଦୁର ମଧ୍ୟ ବିଦୁରଙ୍କୁ ଉଦ୍ଧବ ଯେଉଁ ଭଗବାନ କଥା କହୁଛନ୍ତି, ଭଗବାନଙ୍କ ବିଷୟରେ ପଚାରିଛନ୍ତି, ପାଣ୍ଡବମାନଙ୍କ ବିଷୟରେ, କୌରବମାନଙ୍କ ବିଷୟରେ, ଯଦୁମାନଙ୍କ ବିଷୟରେ, ଏବଂ ବିଭିନ୍ନ ବଂଶମାନ ସବୁ ରହିଛନ୍ତି ଭଗବାନଙ୍କର, ଯଦୁବଂଶ, ତା'ପରେ ସାତତ ବଂଶ, ବିଷ୍ଣୁ ବଂଶ, ଏଭଳି ଅନେକ ବଂଶ ରହିଛନ୍ତି। ତେଣୁ ସେମାନଙ୍କ ବିଷୟରେ ପ୍ରଶ୍ନ ପଚାରିଛନ୍ତି ବିଦୁର, ଉଦ୍ଧବ ସେ ପ୍ରଶ୍ନର ସବୁ ଉତ୍ତର ଦେଇ ଏବଂ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରୁଛନ୍ତି, ଭଗବାନଙ୍କ ଲୀଳା କିଭଳି ଭାବରେ ବୃନ୍ଦାବନରେ ଭଗବାନ ଏଗାର ବର୍ଷ କାଳ ଲୀଳା କଲେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ଭାଗବତ ଚତୁର୍ସ୍କନ୍ଧରେ ବିସ୍ତାର ଭାବେ ବର୍ଣ୍ଣନା କରାଯିବ। ଏବଂ ବୃନ୍ଦାବନରୁ ଯେତେବେଳେ ଭଗବାନ ଏଗାର ବର୍ଷ ହୋଇଗଲେ କଂସ ପଠାଇଲେ ଅକ୍ରୂରଙ୍କୁ ରଥ ନେଇକି ଗୋଟେ ସୁବର୍ଣ୍ଣ ରଥ ନୂତନ ଭାବରେ ସେ ରଥଟି ନିର୍ମିତ ହୋଇଥିଲା। ସେ ସୁବର୍ଣ୍ଣ ରଥରେ ପଠାଇଲେ ଅକ୍ରୂରଙ୍କୁ ଯାଇ କୃଷ୍ଣ ବଳରାମକୁ ଆଣିବା ପାଇଁ ବୃନ୍ଦାବନ ମଥୁରାକୁ। ତେଣୁ ଏ ପାଖାପାଖି ତୃତୀୟ ସ୍କନ୍ଧ 38 ଅଧ୍ୟାୟ ପର୍ଯ୍ୟନ୍ତ ଏସବୁ ଲୀଳା ବର୍ଣ୍ଣନା କରାଯାଇଛି। 48 ଅଧ୍ୟାୟ ଦଶମ ସ୍କନ୍ଧରେ 39 ଅଧ୍ୟାୟ ପର୍ଯ୍ୟନ୍ତ ବର୍ଣ୍ଣନା କରାଯାଇଛି। 40 ଅଧ୍ୟାୟ ମଧ୍ୟ ଅକ୍ରୂରଙ୍କ ସ୍ମୃତି ସବୁ ରହିଛି। ତେଣୁ 41 ଅଧ୍ୟାୟରେ ଭଗବାନ ମଥୁରାରେ ପ୍ରବେଶ କରିଛନ୍ତି। ତେଣୁ ଏଇ ଯେଉଁ 40 ଅଧ୍ୟାୟରେ ଯେଉଁ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧରେ, ତାକୁ ସଂକ୍ଷେପରେ ଗୋଟିଏ ଅଧ୍ୟାୟରେ ତୃତୀୟ ଅଧ୍ୟାୟ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରିଛନ୍ତି। ବିଦୁର ବର୍ଣ୍ଣନା କରିଛନ୍ତି ଉଦ୍ଧବ। ତେଣୁ ଭଗବାନ ଯେତେବେଳେ ବୃନ୍ଦାବନରୁ ବାହାରକୁ ଆସିଛନ୍ତି ମଥୁରା, ମଥୁରାରେ ସେ 18 ବର୍ଷ କାଳ ଲୀଳା କଲେ। ପ୍ରତିବର୍ଷ ଜରାସନ୍ଧ, ଯିଏକି କଂସର ଶ୍ୱଶୁର, କଂସର ଦୁଇ ପତ୍ନୀ ଥିଲେ ଆସ୍ତି ଏବଂ ଅସ୍ତି ଏବଂ ପ୍ରାପ୍ତି, ଏ ଦୁଇ ଜଣ ଜରାସନ୍ଧଙ୍କର ସେ ସମୟରେ ବହୁତ ପ୍ରସିଦ୍ଧ ଯୋଦ୍ଧା ଥିଲେ, ମଗଧର ଯୋଦ୍ଧା। ତେଣୁ ତାଙ୍କର ଦୁଇ କନ୍ୟା ଥିଲେ। ତେଣୁ ପ୍ରତିବର୍ଷ ସେ ଜରାସନ୍ଧ 23 ଅକ୍ଷୌହିଣୀ ସୈନ୍ୟ ଆଣିକରି ଯୁଦ୍ଧ କରୁଥିଲେ ଭଗବାନ ସହିତ, ମଥୁରାକୁ ଆକ୍ରମଣ କରୁଥିଲେ। ମହାଭାରତରେ ମାତ୍ର 18 ଅକ୍ଷୌହିଣୀ ସୈନ୍ୟ ମୃତ୍ୟୁବରଣ କରିଥିଲେ। କୌରବମାନଙ୍କ ପାଖରେ 11 ଅକ୍ଷୌହିଣୀ ସୈନ୍ୟ ଥିଲେ, ପାଣ୍ଡବମାନଙ୍କ ପାଖରେ 7 ଅକ୍ଷୌହିଣୀ ସୈନ୍ୟ ଥିଲେ। ଗୋଟିଏ ଅକ୍ଷୌହିଣୀ ସୈନ୍ୟ କହିଲେ 2,18,700, କିନ୍ତୁ ପାଖାପାଖି 40,00,000 ସୈନ୍ୟ ଥିଲେ ମହାଭାରତ ଯୁଦ୍ଧରେ। କିନ୍ତୁ ଇଏ 23 ଅକ୍ଷୌହିଣୀ ସୈନ୍ୟ ଆଣିକି ଆସୁଥିଲେ, ଆହୁରି ଅଧିକ 5 ଅକ୍ଷୌହିଣୀ ସୈନ୍ୟ ଅଧିକ ପ୍ରତିବର୍ଷ ଆଣୁଥିଲେ, 18 ବର୍ଷ କାଳ ଆଣିଛନ୍ତି। ଏବଂ ଭଗବାନ ସେମାନଙ୍କୁ ସମସ୍ତଙ୍କୁ ବିନାଶ କରନ୍ତି। ତେଣୁ ମଥୁରାରେ ଭଗବାନ 18 ବର୍ଷ କାଳ ଲୀଳା କଲେ। ତାପରେ ଭଗବାନ ଚାଲି ଆସିଲେ ଦ୍ୱାରକାକୁ। ଦ୍ୱାରକାରେ ଭଗବାନଙ୍କର ଲୀଳା ସବୁ ବର୍ଣ୍ଣନା କରାଯିବ। 100 ବର୍ଷ ପାଖାପାଖି ଲୀଳା ଭଗବାନଙ୍କର ହେଇଛି ସେଠି ଦ୍ୱାରକାରେ। ତେଣୁ ସେ ଲୀଳା ସବୁ ତାଙ୍କରେ 90 ଅଧ୍ୟାୟ ପର୍ଯ୍ୟନ୍ତ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ 90 ଅଧ୍ୟାୟରେ ଯେଉଁ ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରାଯାଇଛି, ଏଇ 4 ଅଧ୍ୟାୟରେ ଉଦ୍ଧବ ତାଙ୍କୁ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି। ଯାହା ହଉ, ଭଗବାନ ଯେଉଁ ବିଶେଷ ଭାବରେ ଏଇଟାର ଯେଉଁ ବର୍ଣ୍ଣନା କରାଯାଇଛି, ଏଇ ଯେଉଁ ଜ୍ଞାନ ମଧ୍ୟ ଭଗବାନଙ୍କୁ ପ୍ରଦାନ କରିଛନ୍ତି ଦ୍ୱାରକାରେ ପ୍ରଭାସ କ୍ଷେତ୍ରରେ। ଏ ଜ୍ଞାନ ମଧ୍ୟ ଭାଗବତ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ, ବିସ୍ତାର ଭାବରେ ବର୍ଣ୍ଣନା କରାଯିବ। ସୁଖଦେବ ଗୋସ୍ୱାମୀ ଏଟା ପରିଚିତ ଭାବରେ କହିବେ। ଉଦ୍ଧବ ଯାହା ସବୁ ପ୍ରଶ୍ନ ପଚାରିଛନ୍ତି, ଭଗବାନ ଯେଉଁ ସବୁ ଉତ୍ତର ଦେଇଛନ୍ତି, ଏ ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରୁ ଆରମ୍ଭ କରି ଦ୍ୱିତୀୟ ଅଧ୍ୟାୟ ନୁହଁ ଷଷ୍ଠ ଅଧ୍ୟାୟରୁ ଆରମ୍ଭ କରି 31 ଅଧ୍ୟାୟ ପର୍ଯ୍ୟନ୍ତ ଏ 26 ଅଧ୍ୟାୟରେ ଉଦ୍ଧବ ଏବଂ ଭଗବାନଙ୍କ ସମ୍ବାଦ ବର୍ଣ୍ଣନା କରାଯାଇଛି। ଯେଉଁ ଭଗବତ ଗୀତାରେ ଭଗବାନ 18 ଅଧ୍ୟାୟରେ ଅର୍ଜୁନକୁ ଜ୍ଞାନ ଦେଇଥିଲେ, ସେହି ଭଗବାନ ଆହୁରି ଉନ୍ନତର ଜ୍ଞାନ ଉଦ୍ଧବକୁ ପ୍ରଦାନ କରିଛନ୍ତି ଏହି 26 ଅଧ୍ୟାୟରେ। 6-31 ଏହି 26 ଅଧ୍ୟାୟରେ ଭାଗବତଙ୍କର ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଆମର ଯାହା ସେଇଟା ଓଡ଼ିଆରେ ଅନୁବାଦ ହେଇନାହିଁ, ଚାଲିଛି ଅନୁବାଦ ପ୍ରକୃତ ଚାଲିଛି, କିନ୍ତୁ ଆମର ଗୋଟେ ଯେଉଁ ଗୌରବିନ୍ଦ ଗୋପାଳ ଯେଉଁ ରହିଛି ପବ୍ଲିକେସନ୍ ଡିପାର୍ଟମେଣ୍ଟ, ତା ଦ୍ୱାରା କରାଯାଇଥିଲା, ତା ତରଫରୁ ଗୋଟେ ଏକାଦଶ ସ୍କନ୍ଧ ଉଦ୍ଧବ ଗୀତା ପ୍ରକାଶ କରାଯାଇଥିଲା, ସଂକ୍ଷେପରେ ସେ ବର୍ଣ୍ଣନା କରାଯାଇଛି, ଓଡ଼ିଆରେ ବର୍ଣ୍ଣନା କରାଯାଇଛି। ଯାହା ହଉ, ଏଇ ଯେଉଁ ଭଗବାନ ଆପଣମାନେ ତ ସବୁ ଶୁଣୁଛନ୍ତି ପ୍ରତିଦିନ, ତେଣୁ ଉଦ୍ଧବ ଯେଉଁ ଭଗବାନ ତାଙ୍କର ଯିବା ପୂର୍ବରୁ ଭୌତିକ ଜଗତକୁ ତ୍ୟାଗ କରିବା ପୂର୍ବରୁ ସେ ତାଙ୍କର ପରିକରମାନଙ୍କୁ ନେଇଯାଉଛନ୍ତି, ତାଙ୍କ ଧାମକୁ ନେଇଯାଉଛନ୍ତି। ତେଣୁ ଏଇ ଯେଉଁ ଦ୍ୱାରକାରେ ଯେଉଁମାନେ ସବୁ ଥିଲେ, ଏମାନଙ୍କ ଭିତରୁ କେଉଁମାନେ ସବୁ ସ୍ୱର୍ଗରୁ ସବୁ ଆସିଛନ୍ତି, କେଉଁମାନେ ତାଙ୍କ ଧାମରୁ ସବୁ ଆସିଛନ୍ତି, ତେଣୁ ଏଇଭଳି ଭାବରେ ଭଗବାନ ଯିବା ପୂର୍ବରୁ ତାଙ୍କୁ ସେମାନଙ୍କ ନିଜ ନିଜ ଧାମ ସବୁ ପଠାଇ ଦେଇଛନ୍ତି। ଅଧିକାଂଶ ଥିଲେ ତାଙ୍କର ଏଇ ସ୍ୱର୍ଗର ଲୋକଙ୍କୁ ସବୁ ଆସିଥିଲେ। ଭଗବାନ କହିଥିଲେ ଯେ ଯେତେବେଳେ ଦେବତାମାନେ ଯାଇ ପ୍ରାର୍ଥନା କରିଥିଲେ ଭଗବାନଙ୍କୁ, ଏଇ ଭାଗବତ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ବ୍ରହ୍ମାଙ୍କ ସହିତ ଗୋମାତା ଏବଂ ଶିବ ଏବଂ ଅନ୍ୟ ଦେବତାମାନେ ଯେ ଭଗବାନ ପ୍ରାର୍ଥନା କରିଥିଲେ, କ୍ଷୀର ସମୁଦ୍ର ତଟରେ ଭଗବାନ ପ୍ରାର୍ଥନା କରିଥିଲେ, ପ୍ରଭୁ ଆପଣ ଏଇ ପୃଥିବୀର ଭାର ଅନୁମୋଦନ କରନ୍ତୁ। ତେଣୁ ଭଗବାନ ତାଙ୍କୁ କହିଥିଲେ ଯେ କ'ଣ ତାଙ୍କ ଘରେ ଗୃହରେ ଆସିଲେ, ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ପର ଜନିସରିତ କ୍ରିୟାର୍ଥମ ସମବତୁ ସୁରକ୍ରିୟା। ଭଗବାନ ବସୁଦେବଙ୍କ ଗୃହରେ ଆସିବେ, ତେଣୁ ଦେବତାମାନେ ତାଙ୍କର ପତ୍ନୀମାନେ ସବୁ ଆସି ଏଇ ଭଗବାନଙ୍କ ଲୀଳାରେ ଅଂଶଗ୍ରହଣ କରନ୍ତି। ଏଇ ଗୋଟେ ସୁଯୋଗ, ଆମେ ମଧ୍ୟ ଏଇ ଭଗବାନଙ୍କ ଲୀଳାରେ ଅଂଶଗ୍ରହଣ କରୁଛେ, ଭଗବାନ କଥା ଶ୍ରବଣ ମାଧ୍ୟମରେ ବା କୀର୍ତ୍ତନ ମାଧ୍ୟମରେ। ଏଇ ଗୋଟେ ଭଗବାନଙ୍କୁ ସୁଯୋଗ ପ୍ରଦାନ କରିଛନ୍ତି। ଏ ଭୌତିକ ଜଗତରେ ସମସ୍ତେ ଭୌତିକ କାର୍ଯ୍ୟରେ ନିଯୁକ୍ତ ରହିଛନ୍ତି, କିନ୍ତୁ ଭଗବାନଙ୍କର ସେବାରେ ଖୁବ୍ କ୍ୱଚିତ ଲୋକ ନିଯୁକ୍ତ ରୁହନ୍ତି, ଖୁବ୍ କ୍ୱଚିତ ଲୋକ। ଦେଖିବା ଭଗବତରେ ବହୁତ ମନୋରୂପରେ ଭଗବାନ ଅର୍ଜୁନ କହୁଛନ୍ତି ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ, ଯେ ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ୍ ଯତତ ସିଦ୍ଧାଏ ଯତଦାମ ସିଦ୍ଧାଣାମ କଶ୍ଚିନ୍ ମାନ ବ୍ୟତି ତତ୍ତ। ହଜାର ହଜାର ଲୋକ ଭଗବାନଙ୍କ ସମ୍ବନ୍ଧରେ କିଛି ଜାଣିନାହାନ୍ତି, ଭଗବାନ କଥା ଛାଡ଼ ନିଜ ବିଷୟରେ ମଧ୍ୟ କିଛି ଜାଣିନାହାନ୍ତି, ଭଗବାନ କଥା କ'ଣ କହିବା। ସେମାନେ ଯଦିଓ ଗୋଟେ ଉନ୍ନତ ଜନ୍ମ ଭଗବାନ ଦେଇଛନ୍ତି, ଉନ୍ନତ ଶରୀର ଦେଇଛନ୍ତି, କିନ୍ତୁ ସେ ଶରୀରଟିକୁ ସେମାନେ ନିମ୍ନ ଚେତନାରେ ଲଗଉଛନ୍ତି, ପଶୁ ଭଳି ଜୀବନଯାପନ କରୁଛନ୍ତି। ତେଣୁ ତାଙ୍କ ଭିତରୁ ଯେଉଁମାନେ ଟିକିଏ ଉନ୍ନତ ସ୍ତରର ହଜାର ହଜାର ଲୋକମାନଙ୍କ ଭିତରୁ କୋଚିତ ଲୋକ ଏହିଭଳି ଭାବରେ କହିଛନ୍ତି, ତେଣୁ ତାଙ୍କ ଭିତରୁ ମଧ୍ୟ କିଏ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି, ଏବଂ ସେହି ସିଦ୍ଧମାନ ଭିତରୁ କୋଚିତ ମାନ ବ୍ୟକ୍ତିତ୍ୱ ଖୁବ୍ କୋଚିତ ଲୋକ ଭଗବାନଙ୍କୁ ଜାଣୁଛନ୍ତି। ଭଗବାନଙ୍କୁ ଯେଉଁମାନେ ଜାଣିନାହାନ୍ତି ସେମାନେ ଭଗବାନଙ୍କ ସେବାରେ ନିଯୁକ୍ତ ହେବେ ନାହିଁ, ସେମାନେ ଭୌତିକ କାର୍ଯ୍ୟରେ ନିଯୁକ୍ତ ରହିବେ। ସେ କର୍ମ ଭୌତିକ କାର୍ଯ୍ୟ ସମସ୍ତେ କରୁଛନ୍ତି କର୍ମ, କିନ୍ତୁ ସେହି କର୍ମ ଯେତେବେଳେ ଭଗବାନଙ୍କ ଉଦ୍ଦେଶ୍ୟରେ କରାଯାଏ ତେବେ ସେ ଆଉ କର୍ମରେ ରହେ ନାହିଁ, ସେଇଟା ଭକ୍ତି ହେଇଯାଏ। ଯେଭଳି ଭାବରେ ଆମେ ଗୋଟେ ଯେଉଁ ରହିଛି ଲୁହା, ଲୁହା ଖଣ୍ଡେ ଆମେ ଯଦି ଅଗ୍ନିରେ ପକାଇବା ସେତେବେଳେ ତପ୍ତ ହୋଇଯିବ, ସେତେବେଳେ ସେ ଆଉ ଲୁହାର କାମ କରିବନି, ସେ ଅଗ୍ନିର କାର୍ଯ୍ୟ କରିବ। ସେହିଭଳି ଭାବରେ ଆମେ ସେହି କର୍ମ, ଯେଉଁ କର୍ମ ଆମେ ଭୌତିକ କାର୍ଯ୍ୟରେ ଭୌତିକ ଜଗତରେ କରୁଛେ, ସେହି କର୍ମ ଯଦି ନିର୍ବନ୍ଧ କୃଷ୍ଣ ସମ୍ବନ୍ଧେ ଯୁକ୍ତ ବୈରାଗ୍ୟ ମୃତ୍ୟୁ ଭଗବାନଙ୍କ ସମ୍ବନ୍ଧରେ ଲଗେଇ ପାରିବା, ତାହେଲେ ସେଇଟା ଯୁକ୍ତ ବୈରାଗ୍ୟ କୁହାଯିବ ବା ସେଇଟା ଭକ୍ତିରେ ପରିଣତ ହୋଇଯିବ। କର୍ମ ଆଉ ଭକ୍ତି ଭିତରେ ତଫାତ୍ ଜାଣିବାଟା ବହୁତ ମୁସ୍କିଲ, କର୍ମ ଆଉ ଭକ୍ତି ଦୁଇଟାକୁ ଏକା ଭଳିଆ ରହିଥିବ। କିନ୍ତୁ ପ୍ରଭୁପାଦ ମହାରାଜ ଯାଇଥିଲେ ଆମେରିକାକୁ, ସେ ସମୟରେ ସେତେବେଳେ ମନ୍ଦିର ହୋଇଗଲା, ସାଙ୍ଗେ ସାଙ୍ଗେ ସେ ଗୋଟେ ଘରେ ଭଡ଼ା ନେଇକି ଆସୁଛନ୍ତି, ଏଠି ବର୍ତ୍ତମାନ ଘର ଭଡ଼ା ନେଇକି ଚାଲିଛି, ସେଭଳି ଭାବରେ ସେଠି ଚାଲିଥିଲା। କିନ୍ତୁ ସେ ପାଖରେ ଆମେରିକାରେ ତ ବହୁତ ପ୍ରାଚୁର୍ଯ୍ୟ ସବୁ ରହିଛି, କିନ୍ତୁ ତଥାପି ତାଙ୍କ ଭିତରେ ମଧ୍ୟ ତାରତମ୍ୟ ରହିଛି ନା। କିନ୍ତୁ ସେମାନେ ଏଇ ଇସ୍କନର ପଡ଼ୋଶୀମାନେ ଯେଉଁମାନେ ଥିଲେ, ଆପଣ ଏଠିକାର ମଧ୍ୟ ବହୁତ ପଡ଼ୋଶୀମାନେ ଅଛନ୍ତି, ସେମାନେ ବୁଝିପାରନ୍ତି ନାହିଁ ଏମାନେ ତ ଆମ ଭଳି କାର୍ଯ୍ୟ କରୁଛନ୍ତି, ଆମେ ଯେଉଁଭଳିଆ ବିଜନେସ୍ କରୁଛୁ ଏମାନେ ମଧ୍ୟ ସେଭଳିଆ ବିଜନେସ୍ କରୁଛନ୍ତି, କହି ପ୍ରଚାର କରୁଛନ୍ତି ବା ଅନ୍ୟାନ୍ୟ ସବୁ ଫଟୋ ଫଟୋ ପ୍ରଚାର ବିକ୍ରି କରୁଛନ୍ତି, ତାହେଲେ ଏମାନେ କେମିତି ଏତେ ଆରାମରେ ରହିଛନ୍ତି, ଏତେ ଆନନ୍ଦରେ ରହିଛନ୍ତି, ଆମେ ଏତେ ଆନନ୍ଦରେ ରହିପାରୁନୁ। କର୍ମ ଆଉ ଭକ୍ତି ଭିତରେ ଯେଉଁ ତଫାତ ରହିଛି, ସୂକ୍ଷ୍ମ ତଫାତ ବୁଝିପାରନ୍ତି ନାହିଁ କେହି। ଆତ୍ମେନ୍ଦ୍ରିୟ ପ୍ରୀତିବାଂଛା ତାରେ ଗୋଟି କାମ, କୃଷ୍ଣେନ୍ଦ୍ରିୟ ପ୍ରୀତିବାଂଛା ଧରେ ପ୍ରେମ ନାମ, ଯେଉଁଠି ତଫାତ ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ ଆମେ ଯାହା କରୁଛେ ସିଏ ହେଉଛି କାମ ବା କର୍ମ, କିନ୍ତୁ ଯେଉଁ ଭଗବାନଙ୍କ ପ୍ରୀତି ଉଦ୍ଦେଶ୍ୟ ଯେଉଁ କରାଯାଉଛି କୃଷ୍ଣେନ୍ଦ୍ରିୟ ପ୍ରୀତିବାଂଛା ତାରେ ଗୋଟି ପ୍ରେମ, ଥରେ ପ୍ରେମ ନାମ ସେ ହେଉଛି ପ୍ରେମ। ତେଣୁ ପ୍ରେମ ଆଉ କାମ ଭିତରେ ଭୌତିକ ଜଗତରେ ସବୁ କାମକୁ ପ୍ରେମ ବୋଲି କୁହାଯାଉଛି, ବହୁତ ସିନେମା ସଙ୍ଗୀତ ରହିଛି, ବହୁତ ବିଭିନ୍ନ ପ୍ରକାର ଲେଖକମାନେ ବା କବିମାନେ ରଚନା କରୁଛନ୍ତି କବିତା, ଏ ପୁରୁଷ ସ୍ତ୍ରୀ ଯେଉଁ ଆକର୍ଷଣକୁ ତାକୁ ପ୍ରେମ ନାମ କରୁଛନ୍ତି, ପ୍ରେମ ନାମରେ ଅଭିହିତ କରୁଛନ୍ତି, କିନ୍ତୁ ସେଇଟା ପ୍ରେମ ନୁହଁ, ସେଇଟା ହେଉଛି କାମ, କାମକୁ ପ୍ରେମ ବୋଲି କହୁଛନ୍ତି। କିନ୍ତୁ ସେଇ ଯେଉଁ କାମ ରହିଛି ସେଇ କାମଟା ଗୋପିଆ କାମ ଗୋପୀ କାମ ଗୋପୀ ଗୋପ ମାନେ କାମରେ ଭଗବାନ ସହିତ ଯୁକ୍ତ ହେଇଥିଲେ ତେଣୁ ସେଇଟା ପ୍ରେମରେ ପରିଣତ ହେଇଗଲା ଗୋପ୍ୟ କାମ ଦୟାକାଂଶ ଦ୍ୱିତା ଶୈଜା ଦ୍ୱୟ ନୃପ ସମ୍ମଧାନ କୃଷ୍ଣ ସ୍ନେହା ଦ୍ୱିୟମ ଭକ୍ତିଆ ଭୟମ ବିଭୁ ଯୁଧିଷ୍ଠ ମହାରାଜ ପ୍ରଶ୍ନ ପଚାରିଥିଲେ ଭାଗବତ ସପ୍ତମ ପ୍ରଥମ ଅଧ୍ୟାୟରେ କାହିଁକି ନା ଇଏ ଯେଉଁ ଶିଶୁପାଳ ଥିଲା ଏ ଶିଶୁପାଳଙ୍କର ଜନ୍ମରୁ ଯେତେବେଳେ ଠିକ୍ ଭାବରେ କଥା କହିପାରୁନଥିଲା ସେତେବେଳେ ସେ ଭଗବାନଙ୍କ ବିରୁଦ୍ଧରେ ଅପମାନ କରୁଥିଲା ଭଗବାନଙ୍କୁ ନିନ୍ଦା କରୁଥିଲା କିନ୍ତୁ ଯେତେବେଳେ ଅନ୍ତିମରେ ଦ୍ୱାଦଶ ଯଜ୍ଞରେ ଭଗବାନଙ୍କ ସୁଦର୍ଶନ ଚକ୍ର ଦ୍ୱାରା ଶିଶୁପାଳ ରକ୍ତ ହେଲା ତାର ଶିରଚ୍ଛେଦନ ହେଲା ସେହି ସମୟରେ ସମସ୍ତଙ୍କ ସାମ୍ନାରେ ଶିଶୁପାଳଙ୍କ ଶରୀରରୁ ଗୋଟେ ଜ୍ୟୋତି ଆସି ଭଗବାନଙ୍କ ଶରୀରରେ ମିଶିଗଲା ଅର୍ଥାତ୍ ସେହି ଶିଶୁପାଳ ସାହାଯ୍ୟ ମୁକ୍ତି ଲାଭ କଲା ତେଣୁ ଏକଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସାମାନ୍ୟ ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇନାହାନ୍ତି ଧର୍ମରାଜ ଯୁଧିଷ୍ଠିର ଯିଏକି ଧର୍ମ ବିଷୟରେ ଜ୍ଞାନ ଅଛି ତାଙ୍କର ଧର୍ମରାଜ ସିଏ ଆଶ୍ଚର୍ଯ୍ୟ ହୋଇଗଲେ ଅନ୍ୟମାନଙ୍କ କଥା କ'ଣ କହିବା ତେଣୁ ସେ ଏହି ପ୍ରଶ୍ନଟି ପଚାରିଲେ ସେ ରାଜସ୍ୱ ଯଜ୍ଞରେ ସେଠି ବହୁତ ମୁନି ଋଷିମାନେ ଦେବତାମାନେ ପୃଥିବୀର ସମ୍ରାଟମାନେ ବିଭିନ୍ନ ରାଜାମାନେ ସବୁ ଆସି ପହଞ୍ଚିଥିଲେ ଉପସ୍ଥିତ ଥିଲେ ତେଣୁ ସେ ଏହି ପ୍ରଶ୍ନଟି ପଚାରିଥିଲେ ଯୁଧିଷ୍ଠିର ମହାରାଜ ଯେ ଜଣେ ରାଜା ଥିଲେ ରାଜା ବେଣ ଯାହାଙ୍କ ବିଷୟରେ ଭାଗବତଙ୍କ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯିବ ସେ ଭଗବାନଙ୍କ ବିରୁଦ୍ଧ କରି ବୃଦ୍ଧାଚରଣ କରି ନରକକୁ ପତିତ ହୋଇଥିଲେ କିନ୍ତୁ ଏହି ଗୋଟେ ଆଶ୍ଚର୍ଯ୍ୟର କଥା ଶିଶୁପାଳ ଯେ ପିଲାଦିନରୁ ଭଗବାନ ନିନ୍ଦା କରୁଛି ତାର ଜୀବନରେ ଶ୍ୱେତପୁଷ୍ଟ ହେଇଥିବା କଥା କିନ୍ତୁ ସେ ସାହାଯ୍ୟ ମୁକ୍ତି ଲାଭ କଲା କେମିତି ତେଣୁ ଏହି ପ୍ରଶ୍ନର ଉତ୍ତରରେ ଯୁଧିଷ୍ଠିର ମହାରାଜ କଥା କହୁଛନ୍ତି ଯେ ଭଗବାନ ଏଭଳି ଯିଏ ଯେଉଁଭଳି ଭାବରେ ଭଗବାନ ସହ ଯୁକ୍ତ ହୁଅନ୍ତୁ ଗୋପୀମାନେ ତାଙ୍କର କାମ କେବଳ ଥିଲା ପୁରୁଷ ସ୍ତ୍ରୀ ଆକର୍ଷଣ ଯେମିତି ରହିଛି ସେଭଳି ଭାବରେ ତାଙ୍କର ମଧ୍ୟ କୃଷ୍ଣଙ୍କ ପ୍ରତି ଆକର୍ଷଣ ଥିଲା କାମ କେବଳ ଥିଲା ଗୋପ୍ୟ କାମ ଭୟାତ୍ କଂସ କଂସ ଭୟ କରୁଥିଲା ଯେବେଠୁ ସେ ଆକାଶବାଣୀ ଶୁଣିଲା ବସୁଦେବ ଦେବକୀଙ୍କର ବିବାହ ସମୟରେ ତାଙ୍କୁ ଯେତେବେଳେ ନେଇକି ଯାଉଥିଲା ରଥରେ ସେହି ସମୟରେ ଆକାଶବାଣୀ ଶୁଣିଥିଲା ଯେ ଅସାଧୁ ଅଷ୍ଟମ ଗର୍ବ ହନ୍ତା ଯା ବହୁତ ଅବୁଦ୍ଧ ଆରେ ମୂର୍ଖ ତୁ ଯାହାକୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ବ ସେଟା ହତ୍ୟା କରିବ ତେଣୁ ସେବେଠୁ କଂସ ଭୟ କରୁଥିଲା ସବୁବେଳେ ଆସନ ସର୍ଭିସନ୍ ତିଷ୍ଠନ ଭୁଞ୍ଜାନ ପର୍ଯ୍ୟଟନ ମହିମ ଚିନ୍ତୟାନ ଋଷିକେ ସବୁବେଳେ ସେ ଭଗବାନ ଚିନ୍ତା କରୁଥିଲା ଅପଶ୍ୟ ତନ୍ମୟମ ଜଗତ ସବୁଠାରେ ସେ ଭଗବାନ ବୁଝୁଥିଲା ଏଭଳି ଭାବରେ ଭୟ କରିକି ସେ ସବୁଠି ଭଗବାନ ଦର୍ଶନ କରୁଥିଲା କଂସ ଗୋପ୍ୟ କାମ ଧ୍ୟାତ କଂସ ଦ୍ୱେଷା ଚୈତ୍ୟା ଧୈ ରୂପ ଚୈତ ଚେଦି ରାଜ ଶିଶୁପାଳ ଏବଂ ଦତ୍ତପକ୍ର ଇତ୍ୟାଦି ଅନେକ ରାଜା ଭଗବାନଙ୍କୁ ଈର୍ଷା କରୁଥିଲେ କିନ୍ତୁ ଈର୍ଷା କରିଥିଲେ ଭଗବାନ ସବୁବେଳେ ଚିନ୍ତା କରୁଥିଲେ ଭଗବାନ ବିଷୟରେ ଦ୍ୱେଷା ଚୈତ୍ୟା ଧୈ ରୂପ ସର୍ବଧାନ କୃଷ୍ଣ ବୃଷ୍ଣିବଂଶରେ ଯେଉଁମାନେ ଆସିଛନ୍ତି ବସୁଦେବ ନନ୍ଦ ମହାରାଜ ଏମାନେ ସବୁ ବୃଷ୍ଣିବଂଶର ତେଣୁ ଏମାନେ ବୃଷ୍ଣିବଂଶ ନନ୍ଦ ମହାରାଜ ଇତ୍ୟାଦି ବସୁଦେବ ସେ ଅଲଗା ବଂଶ ତେଣୁ ଯାହା ହଉ ସେ ଯାଦବ ବଂଶରେ ଆସୁଛନ୍ତି ଏମାନେ ଯାଦବ ବୃଷ୍ଣି ଏକ୍ଜାକ୍ଟ କହିପାରନ୍ତି ଯାହା ହଉ ଏଇଭଳି ଭାବରେ ବୃଷ୍ଣିବଂଶରେ ଯେତେବେଳେ ସବୁ ଆସୁଛନ୍ତି ଭଗବାନ ସହିତ ସେମାନେ ସ୍ନେହରେ ସମ୍ବନ୍ଧିତ ରହିଛନ୍ତି ତାଙ୍କ ବଂଶ ପରମ୍ପରା ରହିଛି ବଂଶ ସମ୍ବନ୍ଧ ରହିଛି ସମ୍ମଧା ବୃଷ୍ଣେୟ ସ୍ନେହା ଦ୍ୱିୟମ ଭଗବାନ ଦୃଷ୍ଟି ମହାରାଜ କହୁଛନ୍ତି ନାରଦମାନେ ତୁମେମାନେ ପାଣ୍ଡବମାନେ ତୁମେ ସବୁ ଭଗବାନ ସହିତ ସ୍ନେହରେ ଯୁକ୍ତ ହେଇଛ ଏବଂ ଭକ୍ତିଆ ବୟମ ବିଭୁ ଆମେମାନେ ନାରଦମାନେ କହୁଛନ୍ତି ଆମେ ସେ ଭକ୍ତମାନେ ଭଗବାନ ସହିତ ଭକ୍ତିରେ ଯୁକ୍ତ ହେଇଛେ କିନ୍ତୁ ବେଣ ଜଣେ ଏଭଳି ରାଜା ଥିଲେ ଯେ ସେ କୌଣସି ଉପାୟରେ କଥମପି ନ ବେଣସ୍ୟା ପଞ୍ଚାନନ ପୁରୁଷଙ୍କ ପ୍ରତି କୌଣସି ଉପାୟରେ ଭଗବାନଙ୍କୁ କୃଷ୍ଣଙ୍କ ସେ ଯୁକ୍ତ ହେଇନଥିଲେ ତେଣୁ ତସ୍ମାତ୍ କେନା ବି ଉପାୟ ମନ କୃଷ୍ଣ ନିବେଶାଏ ତେଣୁ ଯେକୌଣସି ଉପାୟରେ ମଧ୍ୟ ଆମେ ଭଗବାନଙ୍କ ପାଖରେ ମନକୁ ନିବେଶ କରିବା ନାରଦ ମୁନି କଥା କହୁଛନ୍ତି ଯେ ଯିଏକି ଭକ୍ତ ଅବତାର ଭଗବାନଙ୍କ ଦିନ ଅବତାର ନାରଦମୁନି ଭକ୍ତ ଅବତାର ସେ ତେଣୁ ଏଇ ଯେଉଁ ଭଗବାନଙ୍କ ସହିତ ଯେଉଁମାନେ ବିଲାରେ ଯୁକ୍ତ ହେବେ ସେମାନେ କେତେ ଉନ୍ନତ ସ୍ତରରେ ଯାଇଛନ୍ତି ସେଟା ଚିନ୍ତା କରନ୍ତି। ତେଣୁ ଏଇସବୁ କହିଥିଲେ ଭଗବାନ ସେ ସମୟରେ। ତେଣୁ ଦେବତାମାନେ ସବୁ ଆସିଥିଲେ, ଇନ୍ଦ୍ରଙ୍କର କଂସରୁ ଆସିଥିଲେ, ଅର୍ଜୁନ ଆସିଛନ୍ତି, ଧର୍ମରାଜ କଂସରୁ ଯୁଧିଷ୍ଠ ମହାରାଜ ଆସିଛନ୍ତି, ମରୁଦେବ କଂସରୁ ଭୀମ ଆସିଛନ୍ତି, ଅଶ୍ୱିନୀ କୁମାର କଂସରୁ ଆସିଛନ୍ତି ନକୁଳ ସହଦେବ। ଏହିଭଳି ଭାବରେ ସମସ୍ତ ଦେବତାମାନଙ୍କର ଅଂଶରେ ସବୁ ବିଭିନ୍ନ ପ୍ରକାର ସବୁ ଆସିଛନ୍ତି। ବସୁଦେବଙ୍କ ଗୃହରେ, ନନ୍ଦପୁରରେ ଏମାନେ ସବୁ ଆସି ଜନ୍ମଗ୍ରହଣ କରି ସବୁ ଭଗବାନ ସହିତ ଲୀଳା ସହିତ ଲୀଳାରେ ଯୁକ୍ତ ହୋଇଥିଲେ। ତେଣୁ ଭଗବାନ ଯେତେବେଳେ ଚାଲିଥିଲେ ତାକୁ ମଧ୍ୟ ତାଙ୍କ ଧାମ ପ୍ରେରଣ କରିଛନ୍ତି। ତେଣୁ ପ୍ରଭାସ କ୍ଷେତ୍ରରେ ଯେତେବେଳେ ଏହିଭଳି ଭାବରେ ତାକୁ ସେଇଟା ବର୍ଣ୍ଣନା କରାଯାଇଛି, ତେଣୁ ସେମାନେ ସବୁ ଯେତେବେଳେ ନିଜ ଭିତରେ ଯୁଦ୍ଧ କରି ମୃତ୍ୟୁବରଣ କରିଛନ୍ତି, ଭଗବାନ ସେଥିପାଇଁ ମନ ଦୁଃଖ କରୁନାହାନ୍ତି। ଭଗବାନଙ୍କର ଇଏ ହେଉଛି ବୈରାଗ୍ୟ, ଲୀଳା ବୈରାଗ୍ୟ ଷଡ଼ୈଶ୍ୱର୍ଯ୍ୟ ଭଗବାନଙ୍କର ରହିଛି। ସବୁ ଐଶ୍ୱର୍ଯ୍ୟ ଥିଲେ ମଧ୍ୟ ଭଗବାନ ସବୁ କିଛି ତ୍ୟାଗ କରିପାରନ୍ତି। ଭଗବାନ ଏତେ ବର୍ଷ କାଳ ତାଙ୍କ ସହିତ ସମ୍ବନ୍ଧିତ ରହିଥିଲେ, କିନ୍ତୁ ତଥାପି ଯେତେବେଳେ ସମୟ ଆସିଲା ସେମାନଙ୍କୁ ତାଙ୍କ ଭିତରେ ଯୁଦ୍ଧ କରି ତାଙ୍କୁ ସବୁ ବିନାଶ କରିଦେଲେ ଏବଂ ସେଥିରେ ଭଗବାନ ମନ ଦୁଃଖ କରିନାହାନ୍ତି। ଶାନ୍ତ ମୁଦ୍ରାରେ ବସିଛନ୍ତି ପ୍ରଭାସ କ୍ଷେତ୍ରରେ, ଗୋଟେ ଅସ୍ୱସ୍ଥ ବୃଦ୍ଧକୁ ଆଉ ଦେଇକରି ବସିଛନ୍ତି ଭଗବାନ। ଏବଂ ଭଗବାନଙ୍କ ବ୍ୟବସ୍ଥାରେ ମୈତ୍ର ମୁନି ଆସିକି ପହଞ୍ଚିଛନ୍ତି। ଆଗରୁ ଫୋନ୍ କରାହେଇନଥିଲା, ଯେମିତି ମୋତେ ବର୍ତ୍ତମାନ ଫୋନ୍ କରାହେଇକି ମୁଁ ଆସିଲି, ସେଭଳି ଆସିନଥିଲେ ସେ ମୈତ୍ର ମୁନି। ସିଏ ଭଗବାନଙ୍କ ଇଚ୍ଛାରେ ଆସି ଯଦିଚ୍ଛା କ୍ରମେ ଆସି ପହଞ୍ଚିଯାଇଛନ୍ତି। ଏବଂ ଯଦିଓ ଭଗବାନ ଉଦ୍ୟମକୁ ପାଇଥିଲେ ତାଙ୍କୁ ଚାଲିଯାଏ ପତ୍ରିକା ଆଶ୍ରମକୁ, କିନ୍ତୁ ସେ ଯାଇନଥିଲେ। ତେଣୁ ଆଜି ସେ ଆସି ଭଗବାନ ପାଖରେ ବସିଛନ୍ତି। ତେଣୁ ଭଗବାନ ଉଦ୍ଧବ ସବୁ ପ୍ରଶ୍ନ ପଚାରୁଛନ୍ତି। ତେଣୁ ଏହି ପ୍ରଶ୍ନ ସବୁର ଉତ୍ତର ଭାଗବତ ଏକାଦଶ ଖଣ୍ଡ ଷଷ୍ଠ ଅଧ୍ୟାୟରୁ ଏକତିରିଶ ଅଧ୍ୟାୟ ଏହି ଛବିଶ ଅଧ୍ୟାୟ ବର୍ଣ୍ଣନା କରାଯିବ। ତେଣୁ ଏଠି ସଂକ୍ଷେପରେ କୁହାଯାଉଛି ଯେ ଯେ ଜ୍ଞାନ ପରମ ସ୍ୱାତ୍ମର ପ୍ରକାଶନ ଭଗବାନଙ୍କୁ ନିବେଦନ କଲେ ସବୁ ଯେଉଁ ଶ୍ରେଷ୍ଠ ଜ୍ଞାନ ପରମ ଜ୍ଞାନ ଜ୍ଞାନ ଅନେକ ପ୍ରକାର ଜ୍ଞାନ ରହିଛି, ବହୁତ ପ୍ରକାର ଜ୍ଞାନ ରହିଛି, କିନ୍ତୁ ଶ୍ରେଷ୍ଠ ଜ୍ଞାନ କେଉଁଟା ଯଦି କୁହାଯିବ ସେ ହେଉଛି ଭଗବାନ ବାସୁଦେବ। ଭଗବତ ଗୀତା ଭଗବାନ କହୁଛନ୍ତି ଯେ ବହୁନାମ ଜନ୍ମନାମନ୍ତେ ଜ୍ଞାନବାନ ମାନ ପ୍ରପଦ୍ୟତେ ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ବହୁନାମ ଜନ୍ମ ଜ୍ଞାନ ମାର୍ଗରେ ଗଲେ ବହୁତ ଜନ୍ମ ଲାଗେ ଭଗବାନ ଜାଣିବା ପାଇଁ, ଭକ୍ତି ମାର୍ଗରେ ଗୋଟିଏ ଜନ୍ମରେ ଜଣେ ଜାଣିଦେଇପାରିବ, ଗୋଟିଏ ଜନ୍ମ କ'ଣ ଗୋଟିଏ ମୁହୂର୍ତ୍ତରେ ମଧ୍ୟ ଭଗବାନ ପ୍ରାପ୍ତ ହୋଇଯିବେ। ଏ ଭାଗବତର ଆରମ୍ଭରେ ଖଟ୍ରାଙ୍ଗ ମହାରାଜଙ୍କ କଥା କୁହାଯାଉଛି, ହରିକିନ ମହାରାଜକୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଖଟ୍ରାଙ୍ଗ ନାମ ରାଜସେ ଜ୍ଞାତ ଏତମ ଆୟୁତ ମୁହୂର୍ତ୍ତ ସର୍ବମୁଚ୍ଛୁଦ୍ୟ ଗତବାନ ଅଭୟ କରି। ହରିକିନ ମହାରାଜକୁ ସେ ଆଶ୍ୱାସନ ଦେଉଛନ୍ତି, ହରିକିନ ତୁମେ କାହିଁକି ଚିନ୍ତା କରୁଛ, ତୁମର ସାତ ଦିନ ଆୟୁଷ ଅଛି ତ, କିଛି ଚିନ୍ତା ନାହିଁ, ଗୋଟିଏ ମୁହୂର୍ତ୍ତ ଆୟୁଷ ଥିଲା ଖଟ୍ରାଙ୍ଗ ମହାରାଜଙ୍କର, ସେଇ ଗୋଟିଏ ମୁହୂର୍ତ୍ତରେ ସେ ଭଗବାନ ପ୍ରାପ୍ତ ହୋଇଗଲେ। ଇଏ ହେଉଛି ଆପଣଙ୍କ ଲିଫ୍ଟ, ଲିଫ୍ଟରେ ଆଜିକାଲି ପହଞ୍ଚ ହେଇଗଲାଣି, କଟକ ପହଞ୍ଚ ସବୁ ବହୁତ ମାଲା ବିଦ୍ୟୁତ ଭଲ ହେଲାଣି, ତିରିଶ ମାଲା ପଇଁତିରିଶ ମାଲା, ତେଣୁ ଆପଣ ଲିଫ୍ଟରେ ଗୋଟେ ମିନିଟ୍ କି ଦୁଇ ମିନିଟ୍ ଯାଇ ପହଞ୍ଚିବେ, କିନ୍ତୁ ଯଦି ଚାଲିକିରି ଯିବେ ତାହେଲେ ବହୁତ ସମୟ ତ ଯାହା ହବ ନବ, ତାପରେ ଆପଣ କଷ୍ଟ ମଧ୍ୟ ଗୋଟେ ଚାଲିପାରିବେ ନାହିଁ। ଆମେ ଯାଇଥିଲୁ ଏଗ୍ରୁପ୍ ଡେନମାର୍କରେ ଆମ ପୁଅ ରହିଛି, ତାଙ୍କର ସବୁ ପ୍ରାୟ ଲିଫ୍ଟ ରହିପାରନ୍ତି ରଖନ୍ତି ନାହିଁ, କାହିଁକି ନା ଏକ୍ସରସାଇଜ୍ ହବ ଲିଫ୍ଟ ରଖନ୍ତି ନାହିଁ, ଚାରି ମାସ ଉପରେ କରୁଥିଲା ମୁଁ ସେତେବେଳେ ଚାଲିକି ଯିବାକୁ ପଡ଼ୁଥିଲା। ଯାହା ହଉ ଏଇ ଯେଉଁ ଚାଲିକିରି ଯିବାଟା ହେଉଛି ଜ୍ଞାନ ମାର୍ଗ, ବହୁ ଜନ୍ମ ଲାଗିଛି, ବହୁ ନାମ ଜନ୍ମ ନା ମୋତେ ଜ୍ଞାନବାନ ମାନ ପ୍ରପଦ୍ୟତେ। ଯେଉଁ ଅନ୍ତିମ ଜ୍ଞାନ ସ୍ୱରୂପ ଜଣେ ଯେତେବେଳେ ଆସିବ ସେ ଜାଣିବ ଯେ ବାସୁଦେବ ସର୍ବମିତି, ସବୁକିଛିର ମୂଳ ହେଉଛନ୍ତି ଭଗବାନ ବାସୁଦେବ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏ ଭଗବାନଙ୍କର ବାସୁଦେବ ହେଉଛନ୍ତି ସରସ୍ୱତୀ, ତେଣୁ ତାଙ୍କର ଭଜନରେ ନିଯୁକ୍ତ ହେବ। ଇଏ ହେଉଛି ଶ୍ରେଷ୍ଠ ଜ୍ଞାନ। ସାଧାରଣତଃ ଜ୍ଞାନୀମାନେ ଏବେ ଜାଣିପାରନ୍ତି ନାହିଁ, ଜ୍ଞାନୀମାନେ ଅନ୍ତିମ ତତ୍ତ୍ୱକୁ ଜାଣନ୍ତି, ସିଏ ହେଉଛନ୍ତି ବ୍ରହ୍ମତତ୍ତ୍ୱ। କିନ୍ତୁ ବ୍ରହ୍ମତତ୍ତ୍ୱଠାରୁ ଆହୁରି ଉର୍ଦ୍ଧ୍ୱ ଜ୍ଞାନ ହେଉଛି ପରମାତ୍ମ ତତ୍ତ୍ୱ, ପରମାତ୍ମ ତତ୍ତ୍ୱଠାରୁ ଆହୁରି ଉର୍ଦ୍ଧ୍ୱ ଜ୍ଞାନ ହେଉଛି ଭଗବତ ତତ୍ତ୍ୱ। ସେ ଯେ ଭାଗବତ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଏଗାର ଶ୍ଳୋକରେ ସୁତ ଗୋସ୍ୱାମୀ ସ୍ୱର୍ଣ୍ଣକା ଦୃଷ୍ଟିରେ କଥା କହିଛନ୍ତି ଯେ ବଦନ୍ତି ତତ୍ତ୍ୱବିଦ ତତ୍ତ୍ୱମ୍ ଯେ ଜ୍ଞାନ ମଧ୍ୟମ ବ୍ରହ୍ମେଧି ପରମାତ୍ମ କିଛି ଭଗବାନ ଶବ୍ଦ ଦେଇ ଅଧିକ ଜ୍ଞାନ ତତ୍ତ୍ୱ ହେଉଛି କ'ଣ ନା ବ୍ରହ୍ମ ଜ୍ଞାନ, ପରମାତ୍ମା ଜ୍ଞାନ ଏବଂ ଭଗବତ ଜ୍ଞାନ। ଏହି ତିନି ପ୍ରକାର ଜ୍ଞାନ ରହିଛି, ତେଣୁ ଶ୍ରେଷ୍ଠ ଜ୍ଞାନ ହେଉଛି ଭଗବତ ଜ୍ଞାନ। ଆଜି ଉଦ୍ଧବ ଭଗବାନ ସେ କଥା କହୁଛନ୍ତି, ପ୍ରଭୁ ଜ୍ଞାନ ପରମ ସ୍ୱାତ୍ମର ପ୍ରକାଶନ ସ୍ୱ ଆତ୍ମର ସ୍ୱ ଆତ୍ମ। ଆପଣଙ୍କ ନିଜ ବିଷୟରେ ଯେଉଁ ରହସ୍ୟ ରହିଛି, ରହ କହିଲେ ରହସ୍ୟ ଭଗବାନଙ୍କ ସମ୍ବନ୍ଧୀୟ ସବୁକିଛି ରହସ୍ୟପୂର୍ଣ୍ଣ, କାରଣ ଭଗବାନ ଦ୍ୱୈତ ବ୍ୟକ୍ତି ନୁହନ୍ତି, ଆମ ଭଳି ଭୌତିକ ସ୍ତରରେ ନୁହନ୍ତି, ସେ ଭଗବାନ ହେଉଛନ୍ତି ଦିବ୍ୟ, ତେଣୁ ତାଙ୍କର ସବୁକିଛି ରହସ୍ୟ। ଭଗବତ ଚତୁର୍ଥ ଅଧ୍ୟାୟ ଭଗବାନ କହିଥିଲେ ଅର୍ଜୁନ ତୁମକୁ ତୁମକୁ ଜ୍ଞାନ ଦେଉଛି ସରହସ୍ୟ ଚତୁର୍ଥ ଅଧ୍ୟାୟ କହିଲେ ରହସ୍ୟ ଇଏ ଯଦି ଉତ୍ତମ ଏଇ ଯେଉଁ ଜ୍ଞାନ ମୁଁ ଦେଇଥିଲି ବିବସ୍ୱାନ ସୂର୍ଯ୍ୟ ଦେବତା ବିବସ୍ୱାନଙ୍କୁ ଦେଇଥିଲେ ଜ୍ଞାନ। ପ୍ରକାଶ ମହାରାଜ ତାଙ୍କ ଭଗବାନଙ୍କୁ କହୁଛନ୍ତି 12,40,000 ବର୍ଷ ପୂର୍ବେ ଏ ଜ୍ଞାନକୁ ଭଗବାନ ଦେଇଥିଲେ, ସୂର୍ଯ୍ୟ ଦେବତା ବିବସ୍ୱାନଙ୍କୁ ଦେଇଥିଲେ। ତେଣୁ ଏହି ପରମ୍ପରାଟା ଆସୁଛି ଏବଂ ପରମ୍ପରା ପ୍ରାପ୍ତ ନିମ ରାଜସ୍ୱୁ ଏହି ପରମ୍ପରାରେ ଜ୍ଞାନ ଆସୁଛି, ତେଣୁ ଏହି ପରମ୍ପରାଟି ନଷ୍ଟ ହୋଇଯାଇଥିଲା। ବର୍ତ୍ତମାନ ମୁଁ ତୁମକୁ ଆଉ ଥରେ କହୁଛି, ସହେବାୟମ ମାୟାଚର୍ଯ୍ୟ ଯୋଗ ପୃଥକ ପ୍ରାର୍ଥନ ଭକ୍ତୋଷୀ ସକା ଦେଇଛି ରହସ୍ୟ ଏତେ ଉତ୍ତମ ଏଠି ରହସ୍ୟ କଥା କୁହାଯାଇଛି। ଭଗବାନ କହୁନାହାନ୍ତି ମୁଁ ବହୁତ ବର୍ଷ ତଳେ ଦେଇଥିଲି ଜ୍ଞାନ, ବର୍ତ୍ତମାନ ସେଇଟା ଟିକେ ଆଉଟଡେଟେଡ୍ ହୋଇଗଲାଣି, ଆଉ ଟିକେ ନୂଆ ଜ୍ଞାନ ଦେବି ନା। ଯେଉଁ ଜ୍ଞାନ ମୁଁ ଦେଇଥିଲି ପୁରାତନ ସେଇ ଜ୍ଞାନ ମୁଁ ବର୍ତ୍ତମାନ ଦେଉଛି। ସହେବା ମାୟାଚର୍ଯ୍ୟ ଯୋଗ ପ୍ରକୃତି ପୁରାତନ ସେଇ ପୁରାତନ ଜ୍ଞାନ ତୁମକୁ ଦେଉଛି। ଆମର ମଡ଼ର୍ଣ୍ଣ ସାଇନ୍ସ ସବୁବେଳେ ପରିବର୍ତ୍ତନ ହେଉଛି, ନୂଆ ନୂଆ ଉଦ୍ଭାବନ ଆସୁଛି, ପୁରୁଣା ଜ୍ଞାନକୁ ଡିସ୍କାର୍ଡ କରିଦେଉଛନ୍ତି ନା ଏଇଟା ଭୁଲ ବୋଲି କହୁଛନ୍ତି। କିନ୍ତୁ ଭଗବାନଙ୍କର ଜ୍ଞାନ ଇଏ ହେଉଛି କହୁଥିଲେ ଯେ ଭୁଲ ନାହିଁ ତ୍ରୁଟି ନାହିଁ, ତେଣୁ ଭଗବାନ କହୁଛନ୍ତି ସହେବାୟମ ମାୟାଚର୍ଯ୍ୟ ଯୋଗ ପ୍ରକୃତି ପୁରାତନ ଭକ୍ତୋଷିନେ ସଖା ଦେଇଛି। ଏ ରହସ୍ୟକୁ ଏ ଜ୍ଞାନ ରହସ୍ୟକୁ ଜଣେ କେତେବେଳେ ଜାଣିବ ନା ଜଣେ ଯଦି ଭକ୍ତ ହେବ, ତେଣୁ ଭଗବାନ ସହିତ ଯୁକ୍ତ ହେବ ତାହେଲେ ସେ ରହସ୍ୟକୁ ଜାଣିପାରିବ, ଉତ୍ତମ ରହସ୍ୟକୁ ସେ ଜାଣିପାରିବ। ତେଣୁ ଆଜି ବୁଦ୍ଧ ମଧ୍ୟ ଭଗବାନ କହୁଛନ୍ତି, ପ୍ରଭୁ ଆପଣ ଯେଉଁ ଜ୍ଞାନ ଯେଉଁ ରହସ୍ୟ ବ୍ରହ୍ମା ପ୍ରଦାନ କରିଥିଲେ ଏ ସୃଷ୍ଟିର ଆରମ୍ଭରେ ବ୍ରହ୍ମାଙ୍କୁ ପ୍ରଥମେ ଭଗବାନ ଜ୍ଞାନ ଦେଇଥିଲେ। ବ୍ରହ୍ମା ଅନେକ ବର୍ଷ କାଳ ତପସ୍ୟା କଲା ପରେ ଚାରଣ ଶ୍ଳୋକରେ ଭଗବାନ ଏହି ଜ୍ଞାନକୁ ପ୍ରଦାନ କରିଥିଲେ ବ୍ରହ୍ମାଙ୍କୁ, କିଭଳି କହିଥିଲେ ନା ତାଙ୍କ ହୃଦୟରେ ଭାଗବତ ପ୍ରଥମ ଶ୍ଳୋକରେ ସେଟା କହିଲେ, ତିନି ବ୍ରହ୍ମ ହୃଦା ଯା ଆଦି କହି ବ୍ରହ୍ମାଙ୍କର ହୃଦୟରେ ଭଗବାନ ସେ ଜ୍ଞାନ ପ୍ରଦାନ କରିଥିଲେ। ତେଣୁ ଏହି ଚାରୋଟି ଜ୍ଞାନରେ ଭଗବାନ ସବୁକିଛି ଦେଇଦେଲେ, ସବୁକିଛି ଜ୍ଞାନ ଦେଇଦେଲେ, ଭଗବାନଙ୍କର ଇଏ ରହସ୍ୟ। ତେଣୁ ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ, ଭଗବାନ ଯାହାକୁ ଉପାୟ କରିବେ ସେମାନେ ବୁଝିବେ। ଯେଭଳି ଭାବରେ ଜ୍ଞାନ ଅନନ୍ତ ଜ୍ଞାନ ରହିଛି କିନ୍ତୁ ତାକୁ ଗୋଟିଏ ଅକ୍ଷରରେ ମଧ୍ୟ ପ୍ରକାଶ କରିହେବ ଭଗବାନ କରିପାରିବେ। ପ୍ରଣବ ସର୍ବବେଦେଷୁ, ସମସ୍ତ ବେଦରେ ମୁଁ ହେଉଛି ପ୍ରଣବ, ତେଣୁ ପ୍ରଣବରେ ସବୁ ଜ୍ଞାନ ରହିଛି, ଆମେ ବୁଝିପାରିବାର ଅଛି ପ୍ରଣବରେ ଏତେ ସବୁ ଜ୍ଞାନ ରହିଛୁ। ପ୍ରଣବର ବିସ୍ତାର ହେଉଛି ଗାୟତ୍ରୀ ଏବଂ ଗାୟତ୍ରୀର ବିସ୍ତାର ହେଉଛି ଚତୁଃଶୃତି ଭାଗବତ। ଯେଉଁ ଭାଗବତମ ଦ୍ୱିତୀୟ ସ୍କନ୍ଦ ନବମ ଅଧ୍ୟାୟ 32-35 ଏହି 4 ଶ୍ଳୋକରେ ଭଗବାନ ଏହି ଜ୍ଞାନ ପ୍ରଦାନ କରିଥିଲେ ବ୍ରହ୍ମାଙ୍କୁ, ତାଙ୍କ ହୃଦୟରେ ବଂଶୀ ମାଧ୍ୟମରେ ସେ ଜ୍ଞାନକୁ ପ୍ରଦାନ କରିଥିଲେ ଭଗବାନ। ଯେଉଁ ଜ୍ଞାନ ପ୍ରାପ୍ତ ହେଇ ବ୍ରହ୍ମା ପ୍ରଭୁପାଦ ମହାରାଜ କୁହନ୍ତି, ସିଏ ଇ ବିକେମ୍ ଦି ଫାଷ୍ଟ ଇଞ୍ଜିନିୟର ଅଫ୍ ଦିସ୍ ୟୁନିଭର୍ସ, ଏଇ ବିଶ୍ୱର ସେ ପ୍ରଥମ ଇଞ୍ଜିନିୟର ହେଇଗଲେ। 4 ଶ୍ଳୋକରେ 4 ପଢ଼ିବାକୁ ପଡ଼ିଲା ନାହିଁ, ଇଞ୍ଜିନିୟରିଂ କଲେଜରେ ମାତ୍ର 4 ଶ୍ଳୋକରେ ସବୁକିଛି ଜ୍ଞାନ ଭଗବାନ ପ୍ରାପ୍ତ ହେଇଗଲେ ଦେଇଦେଲେ ବ୍ରହ୍ମାଙ୍କୁ। ବ୍ରହ୍ମା ଯେଉଁ ଜ୍ଞାନ ପ୍ରାପ୍ତ ହେଇଛନ୍ତି ଏ ପର୍ଯ୍ୟନ୍ତ ମଧ୍ୟ ସେ ଜ୍ଞାନ ଆମର ବୈଜ୍ଞାନିକମାନେ ଜାଣିନାହାନ୍ତି। ଯେଉଁ ରକ୍ତ ତିଆରି ହେଉଛି ଆମ ଶରୀରରେ ତାକୁ ତିଆରି କରିପାରୁନାହାନ୍ତି। ଚକ୍ଷୁ ତିଆରି କରିଛନ୍ତି ବ୍ରହ୍ମା, କର୍ଣ୍ଣ ତିଆରି କରିଛନ୍ତି ବ୍ରହ୍ମା, କିଡ଼ନୀ ତିଆରି କରିଛନ୍ତି ବ୍ରହ୍ମା, କିନ୍ତୁ ଆମେ ଏ ପର୍ଯ୍ୟନ୍ତ କରିପାରିନାହାନ୍ତି। ପୂର୍ଣ୍ଣ ଜ୍ଞାନ ସେ ପ୍ରାପ୍ତ ଭଗବାନ ସେ ପୂର୍ଣ୍ଣ ନା, ପୂର୍ଣ୍ଣ ଜ୍ଞାନ ଭଗବାନ ଦେଇଛନ୍ତି। ତେଣୁ ଉଦ୍ଧବ ମଧ୍ୟ ଭଗବାନ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଜ୍ଞାନଂ ପରମ ସ୍ୱାତ୍ମରହଂ ପ୍ରକାଶଂ, ଏ ଯେଉଁ ରହସ୍ୟ ସହିତ ଆପଣ ଯେଉଁ ପ୍ରକାଶ କରିଥିଲେ, ପ୍ରଭାତ କସ୍ମୈ ଭଗବାନ ସମଗ୍ରମ, ହେ ପ୍ରଭୁ ଆପଣ କସ୍ମୈ କହିଲେ ବ୍ରହ୍ମା, ତେଣୁ ବ୍ରହ୍ମା ଭଗବାନଙ୍କ ଗୋଟିଏ ନାମ ହେଉଛି କେଶବ, କହୁଛି ବ୍ରହ୍ମା, ଈଶ ହେଉଛନ୍ତି ଶିବ, ତାଙ୍କୁ ଯିଏ ନିଜ ବସରେ ରଖନ୍ତି ସିଏ ହେଉଛି କେଶବ, ଭଗବାନଙ୍କ ଗୋଟିଏ ନାମ ହେଉଛି କେଶବ। ତେଣୁ ସେହି ବ୍ରହ୍ମାଙ୍କୁ ଯେଉଁ ଆପଣ ଜ୍ଞାନ ଦେଇଥିଲେ, ପ୍ରଭାତ ଅତୀତରେ ଯେଉଁ କହିଥିଲେ ସମସ୍ତ ଜ୍ଞାନ ତାଙ୍କୁ ପ୍ରଦାନ କରିଥିଲେ, ଅପି କ୍ଷମନ ମୁଁ ଗ୍ରହଣାୟ ବର୍ତ୍ତ, ପ୍ରଭୁ ଆପଣ ଯଦି ଭାବୁଛନ୍ତି ମୁଁ ମଧ୍ୟ ମୋର କ୍ଷମତା ରହିଛି ଆପଣ ସେ ଜ୍ଞାନକୁ ପ୍ରାପ୍ତ ହେବା ପାଇଁ, ଜ୍ଞାନ ଗ୍ରହଣ କରିବା ପାଇଁ ପାତ୍ର ଦରକାର। ଯେମିତି ଆମ ଶ୍ରୀ ମହାରାଜ କହନ୍ତି ସିଂହର କ୍ଷୀର ରହିଛି, ସିଂହର କ୍ଷୀରଟା ଆପଣ ମାଟି ପାତ୍ରରେ ରଖିଲେ ଫାଟିବ, ମାଟି ପାତ୍ରରେ ଫାଟିଦେବ। ତେଣୁ ସିଂହର କ୍ଷୀରକୁ ଧାରଣ କରିବା ପାଇଁ ସୁବର୍ଣ୍ଣ ପାତ୍ର ଦରକାର। ସେହିଭଳି ଭାବରେ ଭଗବାନର ଜ୍ଞାନ ଗ୍ରହଣ କରିବା ପାଇଁ ବ୍ରହ୍ମାଙ୍କର ପାତ୍ର ନଥିଲା, ସେଇଠି ବ୍ରହ୍ମାଙ୍କୁ କହିଲେ ତୁମେ ତପସ୍ୟା କର, ବହୁତ ବର୍ଷ କାଳ ତପସ୍ୟା କଲା ପରେ ମଧ୍ୟ ଭଗବାନ ଉପସ୍ଥିତ ହେଲେ, କିନ୍ତୁ ତଥାପି ସେ କହିଲେ ବ୍ରହ୍ମା ତୁମ ପାତ୍ର ଉପଯୁକ୍ତ ପାତ୍ର ହେଇନାହିଁ, ତୁମେ ଆଉ ତପସ୍ୟା କର। ପୁଣି ତାର ତପସ୍ୟା କଲା ପରେ ଯାଇ ଭଗବାନ ଜ୍ଞାନ ପ୍ରଦାନ କରିଛନ୍ତି। ତେଣୁ ଉଦ୍ଧବ ସେ କଥା ଜାଣିଛନ୍ତି, ଉଦ୍ଧବ ହେଉଛନ୍ତି ଭଗବାନଙ୍କର ମଧ୍ୟ ବହୁତ ଅନ୍ତରଙ୍ଗ କଥା, ଭାଗବତ 10-40 ସେ ବର୍ଣ୍ଣନା କରାଯାଇଛି। ଉଦ୍ଧବ କିଭଳି ନା, ସିଏ ହେଉଛନ୍ତି କୃଷ୍ଣାଙ୍କ ପ୍ରବର ମନ୍ତ୍ରୀ, ବୃଷ୍ଟିବଂଶରେ ସିଏ ହେଉଛନ୍ତି ଶ୍ରେଷ୍ଠ ମନ୍ତ୍ରୀ, ଭଗବାନଙ୍କର ଅନେକ ମନ୍ତ୍ରୀ ଥିଲେ, ତାଙ୍କୁ ଇଏ ଜଣେ ମନ୍ତ୍ରୀ, ଏବଂ କୃଷ୍ଣଶ ଦ୍ୱୈତ ସଖା, କୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ସଖା, ଏବଂ ଶିଷ୍ୟ ବୃହସ୍ପତି ସାକ୍ଷାତ, ବୃହସ୍ପତିଙ୍କର ସେ ହେଉଛନ୍ତି ସାକ୍ଷାତ ଶିଷ୍ୟ, ବୃହସ୍ପତି ତାଙ୍କୁ ନେଇକି ଶିକ୍ଷା ଦେଇଥିଲେ, ଏବଂ ଇଏ ହେଉଛନ୍ତି ଉଦ୍ଧବ ବୁଦ୍ଧି ସାଧନ, ତାଙ୍କର ବୁଦ୍ଧି ହେଉଛି ଶ୍ରେଷ୍ଠ ବୁଦ୍ଧି। ତେଣୁ ସେ ଜାଣିଛନ୍ତି ଉପଯୁକ୍ତ ପାତ୍ର ନହେଲେ ଜ୍ଞାନ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ସେ କହୁଛନ୍ତି ପ୍ରଭୁ ଅପି କ୍ଷମଂ ମୁଁ ଗ୍ରହଣାୟ ବର୍ତ୍ତ, ପ୍ରଭୁ ମୁଁ ଯଦି ଗ୍ରହଣ କରିବା ପାଇଁ ମୋର କ୍ଷମତା ରହିଛି, ମୁଁ ଯଦି ଉପଯୁକ୍ତ ତାହେଲେ ବଦାନ ଦଶାଦ ବୃଜିନମ କରେଇମ, ପ୍ରଭୁ କେମିତି ଆମେ ଏଟାକୁ ଅଞ୍ଜସା ବହୁତ ସହଜରେ ଏ ବୃଜିନମ ଏ ଦୁଃଖକୁ ମୁଁ ପାର ହେଇଯାଇପାରିବି। ଭୌତିକ ଜଗତରେ ମୁଁ ଦୁଃଖାଳୟ କଥା ଶୁଣ, ଅନେକ ପ୍ରକାର ଦୁଃଖ ରହିଛି ଭୌତିକ ଜଗତରେ, କିନ୍ତୁ ଯେଉଁମାନେ ବୁଦ୍ଧିମାନ ହୁଅନ୍ତି ସେମାନେ ଭାବନ୍ତି ଏ ଭୌତିକ ଜଗତ ହେଉଛି ଆନନ୍ଦମୟ ଜଗତ, ଏଠି ଆନନ୍ଦରେ ସେମାନେ ରହିବା ପାଇଁ ଚେଷ୍ଟା କରନ୍ତି, ସେମାନେ ଜାଣିପାରନ୍ତି ନାହିଁ ଯେ ଭୌତିକ ଜଗତ ହେଉଛି ଦୁଃଖାଳୟ, ଅନେକ ପ୍ରକାର ଦୁଃଖ ରହିଛି ଭୌତିକ ଜଗତରେ। ବିଶେଷ ଭାବରେ ଭଗବାନ କହୁଛନ୍ତି ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦଶା ଦର୍ଶନ, ଭୌତିକ ଜଗତରେ ଅନେକ ପ୍ରକାର ଦୁଃଖ ରହିଛି, କିନ୍ତୁ ତା'ର ମୁଖ୍ୟ ଦୁଃଖ ହେଉଛି 4 ଜନ୍ମ, ଜନ୍ମଗ୍ରହଣ କରିବା ମାତୃମୁଖୀରେ ଜନ୍ମଗ୍ରହଣ କରିବା 10 ଯେଉଁ ରହୁଛନ୍ତି ଏତେ କଷ୍ଟ, ଯଦି ଭଗବାନ ନଥାଏ ବଞ୍ଚିପାରିବେ ନାହିଁ, ମୃତ୍ୟୁବରଣ କରିଯିବେ, ଏତେ ଅଳ୍ପ ସ୍ଥାନରେ ଏଭଳି ଭାବରେ ରହିବା ଅସମ୍ଭବ, କିନ୍ତୁ ଭଗବାନ ସରକ୍ଷତି ଯେଉଁ ରକ୍ଷତି ଗର୍ଭେ ସେଟା ଯମରାଜ କହିଛନ୍ତି, ଯେତେବେଳେ ହିରଣ୍ୟକଶିପୁ ହିରଣ୍ୟକଶିପୁ ଉପଦେଶ ଦେଉଛନ୍ତି ତାଙ୍କର ହିରଣ୍ୟ ତାଙ୍କର ସ୍ଥାନ ଭାଇ ହିରଣ୍ୟାକ୍ଷ ମୃତ୍ୟୁବରଣ କଲେ ଭଗବାନ ବନାର ଉପରେ ହତ୍ୟା କରିଥିଲେ ତାଙ୍କର ପତ୍ନୀ ତାଙ୍କ ପୁତ୍ରମାନଙ୍କୁ ଏବଂ ନିଜ ମା ନିଜର ପିଲାମାନଙ୍କୁ ଏହି ଉପଦେଶ ଦେଉଛନ୍ତି ହିରଣ୍ୟାକ୍ଷ। ସେଇଥିରେ ସେ ଗୋଟେ ଉପାଖ୍ୟାନ କହିଛନ୍ତି ରାଜା ଥିଲେ କୁଶିନର ରାଜା ଥିଲେ ସିଏ ଯେତେବେଳେ ମୃତ୍ୟୁବରଣ କଲେ ତାଙ୍କ ପତ୍ନୀମାନେ ବହୁତ କ୍ରନ୍ଦନ କରୁଥିଲେ ତେଣୁ ତାଙ୍କୁ ସାନ୍ତ୍ୱନ ଦେବା ପାଇଁ ସ୍ୱୟଂ ଯମରାଜ ଆସିଥିଲେ ସେ ବାଳକ ରୂପରେ ଆସି ତାଙ୍କୁ ଜ୍ଞାନ ଦେଇଥିଲେ। ସେହି ପ୍ରସଙ୍ଗରେ ସେ ଯମରାଜ କହିଛନ୍ତି ସେ କଥା ସରକ୍ଷଟି ଯେଉଁ ରକ୍ଷଟି କରିବେ ସେହି ରକ୍ଷା କରନ୍ତି ଯିଏ ଗର୍ଭରେ ସନ୍ତାନକୁ ରକ୍ଷା କରନ୍ତି ଗର୍ଭରେ ଭଗବାନ ଯଦି ରକ୍ଷା ନ କରିବେ ସେ ବଞ୍ଚିପାରିବ ନାହିଁ ବହୁତ କଷ୍ଟଦାୟକ ସ୍ଥିତି ଜନ୍ମଟା ଆଉ ମୃତ୍ୟୁ ତ ସେହିଭଳି ଭାବରେ ଅନେକ ପ୍ରକାର ଯନ୍ତ୍ରଣା ରହିଛି ମୃତ୍ୟୁ ସମୟ କଥା ଏବଂ ଆ ଭିତରେ ଯେଉଁ ରହିଛି ଜରା ବାର୍ଦ୍ଧକ୍ୟ ଅବସ୍ଥା କାନକୁ ଶୁଭିବ ନାହିଁ ଆଖିକୁ ଦିଶିବ ନାହିଁ ଚାଲିପାରିବ ନାହିଁ ଏହିଭଳି ଭାବରେ ଅନେକ ପ୍ରକାର ବାର୍ଦ୍ଧକ୍ୟ ଅବସ୍ଥା ରହିଛି ଏବଂ ବ୍ୟାଧି ବିଭିନ୍ନ ପ୍ରକାର ବ୍ୟାଧି ରହିଛି ବିଭିନ୍ନ ପ୍ରକାର ରୋଗ ରହିଛି ମାନସିକ ରୋଗ ରହିଛି ଶାରୀରିକ ରୋଗ ରହିଛି ଆଦି ବ୍ୟାଧି ଇତ୍ୟାଦି ସବୁ ରହିଛି ତେଣୁ ପ୍ରଭାତମାନେ କୁହନ୍ତି ଦିଶ ଇଜ୍ ଏ ଚ୍ୟାଲେଞ୍ଜ ଟୁ ଦି ସାଇଣ୍ଟିଷ୍ଟ ବୈଜ୍ଞାନିକମାନେ କେତେ ଗବେଷଣା କରୁଛନ୍ତି ଏ ଚାରୋଟି ଯେଉଁ ରହିଛି ଦୁଃଖ ଇଏ ହେଉଛି ମୌଳିକ ସମସ୍ୟା ଭୌତିକ ଜଗତର ଏ ମୌଳିକ ସମସ୍ୟାର ସମାଧାନ କରିପାରିବେ କି ଯଦିଓ ଏ ମୌଳିକ ସମସ୍ୟା ସମାଧାନ ହୋଇଯାଇଛି କିଭଳି ହେବ ନା ଭଗବାନଙ୍କ ସ୍ମରଣରେ ଗଲେ ଭଗବତ ଆସ୍ମରଣ ଦ୍ୱାରା ଭଗବାନ କରିଛନ୍ତି ମାମ ବ୍ୟକ୍ତିୟ ପୁନର୍ଜନ୍ମ ଦୁଃଖାଳୟ ମତା ସୁଖମ ନା ପ୍ରଭୃତି ମହାତ୍ମାନ ସିଦ୍ଧିଙ୍କ ପରମା କଥା ଏହି ସମସ୍ୟାର ସମାଧାନ କରିଦେଇଛନ୍ତି ଭଗବାନ କିନ୍ତୁ ଆମେ ସେ ସମସ୍ୟା ସେ ସମାଧାନକୁ ଗ୍ରହଣ ନ କରି ଆମେ ନିଜ ଚେଷ୍ଟାରେ ଆଣିବା ପାଇଁ ଚାହୁଁଛେ ବିଶ୍ୱାସ କରୁଛେ ଦ୍ୱିତୀୟ ବିଶ୍ୱାସ କଲେ ମଧ୍ୟ ଏ ସମସ୍ୟାର ସମାଧାନ ସେମାନେ କରିପାରିବେ ନାହିଁ କିନ୍ତୁ ଜଣିବା ଯଦି ଆମେ ଉପଯୁକ୍ତ ଗୁରୁଙ୍କ ଶରଣରେ ଯାଇ ଭଗବାନଙ୍କ ସେବାରେ ନିଯୁକ୍ତ ହେବା ତାହେଲେ ଏ ସମସ୍ୟାର ସମାଧାନ କରିଦେବା ଜନ୍ମ ମୃତ୍ୟୁ ଜରା ପାଇଁ ମା ମୁଖ୍ୟ ଭଗବାନ ଯାହା ପ୍ରାପ୍ତ ହେଉଛନ୍ତି ସେମାନେ ଆଉ ଦୁଃଖାଳୟ ଅସାଶୁକ ଜଗତକୁ ଆସିବେ ନାହିଁ ନା ସେମାନେ ମହାତ୍ମାରେ ପରିଣତ ହେଇଯିବେ ଏବଂ ସେମାନେ ଶ୍ରେଷ୍ଠ ସ୍ଥିତି ପ୍ରାପ୍ତ ହେବେ ତେଣୁ ଯେଉଁମାନେ ପ୍ରକୃତ ବୁଦ୍ଧିମାନ ବ୍ୟକ୍ତି ସେମାନେ ଜାଣନ୍ତି ଭୌତିକ ଜଗତକୁ ଦୁଃଖାଳୟ ଯଦିଓ ଭଗବାନଙ୍କର ଭକ୍ତଙ୍କର କୌଣସି ଦୁଃଖ ନଥାଏ ଭଗବାନ ଭକ୍ତଙ୍କର କୌଣସି ଦୁଃଖ ନଥାଏ ସେ ଆନନ୍ଦରେ ସବୁବେଳେ ଥାଆନ୍ତି ଭଗବାନ ଯେଉଁଭଳି ଭାବରେ ସଚିଦାନନ୍ଦମୟ ସ୍ଥିତିରେ ରହିଛନ୍ତି ତାଙ୍କର ଭକ୍ତମାନେ ମଧ୍ୟ ସେହିଭଳି ଭାବରେ ସଚିଦାନନ୍ଦମୟ ସ୍ଥିତିରେ ଥାଆନ୍ତି କିନ୍ତୁ ତାଙ୍କର ଦୁଃଖ ହେଉଛି କ'ଣ ନା ପର ଦୁଃଖେ ଦୁଃଖି ଅନ୍ୟର ଦୁଃଖ ଦେଖି ତାଙ୍କର ଦୁଃଖ ହୁଏ ତାଙ୍କର କ'ଣ ଦୁଃଖ ନାହିଁ ଭଗବାନ କହିଦେଲେ ନା ଭକ୍ତଙ୍କର ଦୁଃଖକୁ ସେମାନେ ଗ୍ରହଣ କରିବେ ନାହିଁ ଶୀତୋଷ୍ଣ ସୁଖ ଦୁଃଖଦା ମାତ୍ରା ପ୍ରସାଦ ସୁଖୟ ଶୀତୋଷ୍ଣ ସୁଖ ଦୁଃଖଦା ଆଗମା ପାୟନ ନିତ୍ୟା ତାଙ୍କୁ ଶିକ୍ଷିତ ଭାରତ ଏ ପ୍ରଥମେ ଏହି ଜ୍ଞାନ ଭଗବାନ ଦେଇଛନ୍ତି ଦ୍ୱିତୀୟ ଅଧ୍ୟାୟ ସବୁ ଭିତରେ ଆମ ଶରୀର ଏଭଳି ସୃଷ୍ଟି ହେଇଛି ଯେଉଁଥିରେ ଏଇ ଯେଉଁ ମାତ୍ରା ସବୁ ରହିଛି ସପ୍ତ ସ୍ପର୍ଶ ରୂପରସ ଗନ୍ଧ ଇତ୍ୟାଦି ଏ ଆମେ ଅନୁଭବ କରିବା ଆଗରେ ଶୀତ ବର୍ତ୍ତମାନ ଖରାଦିନ ହେଲା ବହୁତ ଗରମ ଲାଗିବ ପୁଣି ବର୍ତ୍ତମାନ ଥଣ୍ଡା ଜଳରେ ଗାଧୋଇଲେ ଆମକୁ ଭଲ ଲାଗୁଛି ଶୀତ ଦିନ ସେଇଟା ମଧ୍ୟ କଷ୍ଟ ଲାଗିବ ଆମ ଶରୀର ସେଭଳିଆ ସୃଷ୍ଟି ଏବଂ ଦୁଃଖ ଦୁଃଖ ସବୁ ଆସିବ ତାକୁ ତିତିକ୍ଷ ତାକୁ ଶରୀର ଉପରେ କୁହାଉ ତେଣୁ ଯେଉଁମାନେ ଭକ୍ତ ସେମାନେ ଦୁଃଖକୁ ଦୁଃଖ ପାଇଁ ଗ୍ରହଣ କରନ୍ତି ନାହିଁ ଦୁଃଖକୁ ସେମାନେ ଭାବନ୍ତି ଏ ଭଗବାନଙ୍କ କୃପା ଭାଗବତ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା ତାଙ୍କ ସ୍ମୃତିରେ କଥା କହିଛନ୍ତି ପ୍ରଭୁ ସତ୍ୟଙ୍କ୍ୟମାନ ଗୁଞ୍ଜାନ ଏବାତ୍ମକୃତ ପାକଂ ହୃଦ୍ଭାଗ ପ୍ରକୋଢେ ହୃଦନ୍ୟମସ୍ତେ ଜୀବେତ ମୁକ୍ତି କଲେ ସଦା ହେବା ଜଣେ ଯେତେବେଳେ ଭକ୍ତ ଦୁଃଖରେ ପଡ଼ନ୍ତି ସେତେବେଳେ ସେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି ଏଇଭଳି ଭାବରେ ପ୍ରଭୁ ଇଏ ଆପଣଙ୍କର କୃପା ସାଧାରଣତଃ ଦୁଃଖ ଆସିଲେ ଲୋକମାନେ ବ୍ୟତିବ୍ୟସ୍ତ ହେଇଯାଆନ୍ତି କିନ୍ତୁ ଯେଉଁମାନେ ଭକ୍ତ ସେମାନେ ବ୍ୟତିବ୍ୟସ୍ତ ହୁଅନ୍ତି ନାହିଁ ସେମାନେ ଜାଣନ୍ତି ପ୍ରକୃତରେ ହେଉଛି ଭଗବାନଙ୍କ କୃପା ସତ୍ୟ ଅନୁକମ୍ପା ହେଉଛି ଭଗବାନଙ୍କର ଅନୁକମ୍ପା ଯଦି ଜଣେ ଠିକ୍ ଭାବରେ ଅନୁଧ୍ୟାନ କରିବେ ସମୀକ୍ଷା କରିବେ ତାହେଲେ ଏଇ କଥା ଜାଣିବେ କିଭଳି ଭଗବାନଙ୍କର ଅନୁକମ୍ପା ନା ଭୁଞ୍ଜାନ ଏବାତ୍ମ କୃତ ବିପାକ ଆମେ ଯେଉଁ ଦୁଃଖ ପାଉଛେ କାହିଁକି ନା ଆମେ ଯେଉଁ ବିବାହ କରିଛେ ବିବାହ ବା ବିକର୍ମ ଯେଉଁ କରିଛେ ତାର ଫଳସ୍ୱରୂପ ଆମେ ଦୁଃଖ ପ୍ରାପ୍ତ ହେଉଛେ କିନ୍ତୁ ଭଗବାନଙ୍କ ଶରଣରେ ଯାଇଥିବା ହେତୁ ଯେଉଁ ବିରାଟ ବଡ଼ ଦୁଃଖଟା ଲାଘବ ହୋଇଯାଏ ସେଇଟା ଛୋଟରେ ଛୋଟ ଦୁଃଖ ହୋଇଯାଏ ବଡ଼ ଦୁଃଖଟା ଛୋଟ ଦୁଃଖ ହୋଇଯାଏ କିଛି ରାଧା କୃଷ୍ଣ ମହାରାଜ କୁହନ୍ତି ରାଧା ଥିଲେ ତାଙ୍କର ଯେ ମନ୍ତ୍ରୀ ସେ ଭଗବାନର ଭକ୍ତ ସେ ଏଇଭଳି ଭାବରେ ସବୁ ପରିସ୍ଥିତିରେ ସେ ଭାବନ୍ତି ହେଉଛି ଭଗବାନ କୃପା ଭଗବାନ ମଙ୍ଗଳମୟ ତେଣୁ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ସେ କରନ୍ତି ଏଇଭଳି ଭାବରେ କହନ୍ତି ଥରେ ରାଜାଙ୍କର ଆଙ୍ଗୁଠି କଟିଗଲା କୌଣସି କୌଣସି ଉପାୟରେ ଭଗବାନ ରାଜାଙ୍କର ଆଙ୍ଗୁଠି କଟିଗଲା ତେଣୁ ସେଦିନ ସେ ରାଜସଭାକୁ ଆସି ରାଜା କହିଲେ ଯେ ଆଜି ବହୁତ ଭଲ ଦୁର୍ଦ୍ଦିନ ମୋର ଆଙ୍ଗୁଠି କଟିଗଲା ତେଣୁ ମନ୍ତ୍ରୀଙ୍କର ଅଭ୍ୟାସ ରହିଛି ସବୁବେଳେ ତେଣୁ ସେ କହିଲେ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ସେଟା କହିଲେ ଯିବା ଶୁଣି ରାଜା ବହୁତ କ୍ରୋଧ ପ୍ରକାଶ କଲେ ତେଣୁ ମୋର ଆଙ୍ଗୁଠି କଟିଗଲା ଭଗବାନ କ'ଣ ମଙ୍ଗଳ କଲେ ମୋର ଆଙ୍ଗୁଠି କଟିଗଲା ଆଉ ତୁମେ କହୁଛ ମଙ୍ଗଳ କଲେ ବୋଲି ଭଗବାନ ତାଙ୍କୁ ଜେଲରେ ବନ୍ଦୀ କରିଦେଲେ ତାପରେ କିଛି ଦିନ ପରେ ସେ ରାଜା ଯେତେବେଳେ ଯାଇଛନ୍ତି ଜଙ୍ଗଲକୁ ଯାଇଛନ୍ତି ଶିକାର କରିବା ପାଇଁ ସେ ସମୟରେ ଅନ୍ୟମାନଙ୍କ ସହିତ ସେ ମାନେ ଦୂରେଇ ଗଲେ ଏକୁଟିଆ ହୋଇଗଲେ ଏବଂ ଏହି ସମୟରେ ଗୋଟେ ବସୁ ସର୍ଦ୍ଦାର ତାଙ୍କର ଯାଇ ସୈନ୍ୟମାନେ ଯାଇ ତାଙ୍କୁ ବନ୍ଦୀ କରିକି ଆଣିକିରି ବଳି ଦେବା ପାଇଁ ନେଇଗଲେ ଏଭଳି ଭାବରେ ଜଡ଼ବର୍ତ୍ତ ହୋଇଥିଲା ଦସୁ ସର୍ଦ୍ଦାରମାନେ ନେଇଯାଇଥିଲେ ଦସୁମାନେ ନେଇଯାଇଥିଲେ ବଳି ଦେବା ପାଇଁ କିନ୍ତୁ ଇଏ ରାଜାଙ୍କୁ ଯେତେବେଳେ ବଳି ଦେବା ପାଇଁ ନେଲେ ଦେଖିଲେ ତାଙ୍କର ଆଙ୍ଗୁଠି କଟିଯାଇଛି ତେଣୁ ଆଉ ବଳି ଦେଇପାରିଲେ ଶରୀରରେ ଯଦି କିଛି କ୍ଷତ ରହିଛି ତାହେଲେ ସେ ପଶୁ ଉପଯୁକ୍ତ ପଶୁ ନୁହନ୍ତି ବଳି ଦେବା ପାଇଁ ଦେବୀଙ୍କ ପାଖରେ ତେଣୁ ତାଙ୍କୁ ଛାଡ଼ିଦେଲେ ଯାହା ହଉ ଆଜି ରାଧା ମୃତ୍ୟୁ ମୁଖରୁ ଉଦ୍ଧାର ପାଇଲେ ତେଣୁ ରାଜ୍ୟକୁ ଆସିଲେ ପ୍ରଥମେ ମନ୍ତ୍ରୀକୁ ମନ୍ଦିର ମୁକ୍ତ କଲେ ତାଙ୍କୁ କ୍ଷମାପ୍ରାର୍ଥନା କଲେ କହିଲେ ପ୍ରକୃତରେ ତୁମେ ଯାହା କହିଥିଲ ମୁଁ ସେତେବେଳେ ବୁଝିପାରିନଥିଲି ପ୍ରକୃତରେ ଭଗବାନ ମଙ୍ଗଳମୟ ଆଜି ଯଦି ମୋର ଶରୀର ଠିକ୍ ଥାଆନ୍ତା ତାହେଲେ ମୁଁ ଆଜି ବଳି ପଡ଼ିଥାନ୍ତି କିନ୍ତୁ ଆଙ୍ଗୁଠି କଟିଯାଇଥିବାରୁ ମୁଁ ରକ୍ଷା ପାଇଗଲି କିନ୍ତୁ ମୁଁ ମୋର ଗୋଟେ ଡାଉଟ୍ ରହୁଛି ଗୋଟେ ପ୍ରଶ୍ନ ରହୁଛି ମନ୍ତ୍ରୀ ମହୋଦୟ ମୋର ତ ଭଗବାନ ମଙ୍ଗଳ କଲେ ତୁମର କ'ଣ ମଙ୍ଗଳ କଲେ ତୁମକୁ ମୁଁ ଯେଉଁ ବନ୍ଦୀ କରିଦେଲି ଜେଲରେ ରହିଲ ତୁମେ ତୁମର କ'ଣ ମଙ୍ଗଳ ହେଲା ନା ରାଜନ ଯଦି ମୋତେ ଆପଣ ବନ୍ଦୀ ନ କରିଥାନ୍ତେ ତାହେଲେ ମୁଁ ଆପଣଙ୍କ ସାଙ୍ଗେ ଯାଇଥାନ୍ତି ମୁଁ ଆପଣଙ୍କୁ ତ୍ୟାଗ କରିନଥାନ୍ତି ତେଣୁ ଆଜି ମୁଁ ସେଇଠି ବଳି ପଡ଼ିଥାନ୍ତି ତେଣୁ ଏଇଟା ମଧ୍ୟ ମୋ ପାଇଁ ମଙ୍ଗଳ କରାଯାଇଛି ମଙ୍ଗଳ ହେଇଛି ତେଣୁ ଏଇଭଳି ଭାବରେ ଯେଉଁ ଦୁଃଖ ଆସୁଛି ଏଇଠି ଭଗବାନଙ୍କର କୃପା ବୋଲି ଜଣେ ବୁଝିବା ସତ୍ୟାନୁକମ୍ପା ସୁତମିକ୍ଷମାଣ ଭୁଞ୍ଜାନ ଏବାତ୍ମ କୃତମ ବିପାକ ହୃଦ୍ବାକ ପୂର୍ବୀ ନମସ୍ତେ କାଳେ ମନ ପାଖରେ ଆମେ ଭଗବାନଙ୍କ ଶରଣରେ ଯିବା ପ୍ରଣାମ କରିବା ଭଗବାନଙ୍କୁ ଯିବେ ତ ଯେଉଁ ମୁକ୍ତି ପଦେ ସଦା ହେବା ଏଇଭଳି ଭାବରେ ଯେଉଁ ଜୀବନ ଧାରଣ କରିବେ ତାହେଲେ ମୁକ୍ତି ପ୍ରାପ୍ତ ହେବା ପାଇଁ ସେମାନେ ଅବଦାନ ହେଇଯିବେ ଦାୟଭାଗ ହେଇଯିବେ ଯେମିତି ପିତାର ମନରେ ପୁତ୍ରର ଦାୟଭାଗ ରହିଛି ଅଧିକାର ରହିଛି ସେଇଭଳି ଭାବରେ ଭଗବାନ ପ୍ରାପ୍ତ ହେବା ପାଇଁ ସେମାନେ ବା ମୁକ୍ତି ପ୍ରାପ୍ତ ହେବା ପାଇଁ ସେମାନେ ଦାୟଭାଗ ହେଇଯିବେ ତେଣୁ ଇଏ କଥା କହୁଛନ୍ତି ଯେ ଯେଉଁମାନେ ଭଗବାନ ଭକ୍ତ ସେମାନେ ଦୁଃଖକୁ ଦୁଃଖ ବୋଲି ଗ୍ରହଣ କରନ୍ତି ନାହିଁ ପ୍ରଧାନମନ୍ତ୍ରୀ ସରସ୍ୱତୀ ତାଙ୍କର କହିଛନ୍ତି କଥା ଯେ କୈବଲ୍ୟ ନରକାୟତେ କୈବଲ୍ୟ ବା ମୁକ୍ତି ଯେଉଁମାନେ ଜ୍ଞାନୀମାନେ ସେମାନେ ମୁକ୍ତି ପ୍ରାପ୍ତ ହେବା ପାଇଁ ଚେଷ୍ଟା କରନ୍ତି କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ତାଙ୍କ ପାଇଁ କୈବଲ୍ୟ ବା ମୁକ୍ତି ନରକ ବୋଲି କୈବଲ୍ୟ ନରକାୟତେ ତ୍ରିଦଶପୁର ଆକାଶ ପୁଷ୍ପାୟତେ ତ୍ରିଦଶପୁର ଏ ଯେଉଁ ବିଭିନ୍ନ ପ୍ରକାର ଉନ୍ନତ ସବୁ ଲୋକ ରହିଛି ଯଦି ବହୁତ ଐଶ୍ୱର୍ଯ୍ୟ ରହିଛି କିନ୍ତୁ ଭକ୍ତମାନଙ୍କ ପାଇଁ ଆଉ କିଛି ମୂଲ୍ୟ ନାହିଁ। ଆକାଶ ପୁଷ୍ପ ବୋଲି ଯେଉଁଭଳି ଭାବରେ ଆକାଶ ପୁଷ୍ପ ହେଇପାରିବ ନାହିଁ, ସେଭଳି ଭାବରେ ତାଙ୍କ ପାଇଁ କିଛି ସେଇଟା କିଛି ଆକର୍ଷଣୀୟ ନୁହଁ ବା ଦରକାର ନାହିଁ ତାଙ୍କ ପାଇଁ। ଏବଂ ବିଧି ମହିନ୍ଦ୍ରାଟି ପିତାରେ ବିଧି ବ୍ରହ୍ମା ପଦ ଜଣେ ପ୍ରାପ୍ତ ହେଉଛି କିଭଳି ନା 100 ଜନ୍ମ ଧରି ଯଦି ସ୍ୱତନ୍ତ୍ର ଆଚରଣ କରିବେ ତାହେଲେ ସେ ବିଧି ବା ବ୍ରହ୍ମା ପଦ ପ୍ରାପ୍ତ ହେବେ। ମହେନ୍ଦ୍ର ପଦ ଜଣେ କେମିତି ପ୍ରାପ୍ତ ହେଉଛି ଇନ୍ଦ୍ରପଦ ନା ଯଦି 100ଟି କ୍ରତୁ ବା 100ଟି ଯଜ୍ଞ କରିବେ ତାହେଲେ ସେ ଇନ୍ଦ୍ରପଦ ପ୍ରାପ୍ତ ହେବେ। କିନ୍ତୁ ଏତେ ଉନ୍ନତ ଭିତରେ ଥାଇକି ମଧ୍ୟ ଭକ୍ତମାନଙ୍କ ପାଇଁ ସେସବୁ ପୋଷ୍ଟ ବା ସେସବୁ ପଦ କୀଟ କରିଛି ବିଧି ମହିନ୍ଦ୍ରାଟି କୀଟା ହେଲେ କୀଟଟା ଯେମିତି ବହୁତ ନଗଣ୍ୟ ଯିବ ସେଇଭଳି ଭାବରେ ସେ ପଦ ମଧ୍ୟ ତାଙ୍କ ପାଇଁ ନଗଣ୍ୟ ହୋଇଯାଏ ଜଣେ ଭଗବାନ ଭକ୍ତ ବିଧି ମହିନ୍ଦ୍ରା କୀଟା ହେଲେ କେମିତି ହେବ ନା ବିଶ୍ୱଙ୍କ ପୂର୍ଣ୍ଣ ସୁଖାୟ ଯଦିଓ ବିଶ୍ୱରେ ସବୁ ଦୁଃଖ ରହିଛି ତାଙ୍କ ପାଇଁ ପୂର୍ଣ୍ଣ ସୁଖ ହୋଇଯିବ ବିଶ୍ୱଙ୍କ ପୂର୍ଣ୍ଣ ସୁଖାୟ ବିଧି ମହିନ୍ଦ୍ରା କୀଟା ହେଲେ ଯଦ କାରୁଣ୍ୟ କଟାକ୍ଷ ବ୍ୟବଦାନ ତମ ଗୌରବ ଭଗବାନ ଗୌରାଙ୍ଗ ମହାପ୍ରଭୁଙ୍କର ଯଦି ଟିକେ ସାମାନ୍ୟ କାରୁଣ୍ୟ କଟାକ୍ଷ ପ୍ରାପ୍ତ ହେବା ତାହେଲେ ଭକ୍ତମାନେ ଏହି ସ୍ଥିତିକି ଯାଇପାରିବେ। ଦୁର୍ଦ୍ଧାନ୍ତର କାଳ ସର୍ପ କାଳ ଦଷ୍ଟାଏ କାଳ ସର୍ପ ଯେକି ବହୁତ ଭୟାନକ ତେଣୁ ତାର ଯଦି ବିଷଦାନ୍ତକୁ ଉପାଡ଼ି ଦିଆଯିବ ତାହେଲେ ସେ ଆଉ କିଛି କ୍ଷତି କରିପାରିବ ନାହିଁ। ସେଇଭଳି ଭାବରେ ଆମର ଇନ୍ଦ୍ରିୟ ଯେଉଁ ସବୁ ରହିଛନ୍ତି ଇଏ ବହୁତ କାଳ ସର୍ପ ଭଳି କିନ୍ତୁ ସେଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯଦି ଆମେ ଭଗବାନଙ୍କ ସେବାରେ ଯଦି ଭକ୍ତ ଯିଏ ଭଗବାନଙ୍କ ସେବାରେ ସେ ଇନ୍ଦ୍ରିୟକୁ ନିଯୁକ୍ତ କରୁଛନ୍ତି ତେଣୁ ସେ ଇନ୍ଦ୍ରିୟ ତାଙ୍କ ପାଇଁ କ୍ଷତିକାରକ ନୁହଁ। ଏ ଅବସ୍ଥା କେମିତି ଆସିବ ନା ଜଣେ ଭଗବାନଙ୍କର କୃପା ପ୍ରାପ୍ତ ହେଲେ ତାଙ୍କ ପାଇଁ ବିଶ୍ୱପୂର୍ଣ୍ଣ ସୁଖା ହେଲେ ତାଙ୍କ ପାଇଁ କୌଣସି ଦୁଃଖ ନାହିଁ। କିନ୍ତୁ ଏଠି ଯେଉଁ ସେ କହୁଛନ୍ତି ଅଞ୍ଜ ଅଜସା ବଦ ଯଶା ଯୃଜିନମ କରେମ ବୃଜିନମ ଏଇ ଯେଉଁ ଦୁଃଖ ରହିଛି ଆକୁ କେମିତି ଆମେ ସହଜରେ ପାର ପାର ହେଇଯିବୁ ଏ ଦୁଃଖ ତାର କ'ଣ ତାଙ୍କର ନା ଅନ୍ୟର ଦୁଃଖ ଦେଖି ତାଙ୍କର ଦୁଃଖ ହୁଏ। ପ୍ରହ୍ଲାଦ ମହାରାଜ ଭାଗବତ ସପ୍ତମ ନବମଧ୍ୟାୟ ସେଟା କହୁଛନ୍ତି ଭଗବାନ ପ୍ରାର୍ଥନା କରୁଛନ୍ତି କୃଷ୍ଣଦେବଙ୍କୁ ତେଣୁ ସେ କହୁଛନ୍ତି ପ୍ରଭୁ ନୈବ ଧୁଜେ କରତୁର ଦୟା ବୈତରଣ୍ୟା ତଦ୍ବୀର୍ଯ୍ୟ ଗାୟନ ମହାମୃତ ମନ୍ଦ ଚିତ୍ତ ସ୍ୱଜେ ତଦ ବିମୁଦ ତେଜସ ଇନ୍ଦ୍ରିୟାର୍ଥ ମାୟା ସୁଖାୟ ଭର ଭୂତ ବିମୁଡ଼ା। ପ୍ରଭୁ ଭଗବାନ ନୃସିଂହଦେବ ଚାହୁଁଛନ୍ତି ପ୍ରହ୍ଲାଦକୁ ବର ପ୍ରଦାନ କରିବା ପାଇଁ ପ୍ରହ୍ଲାଦ ଯାହା ଚାହିଁବେ ତାହା ପାଇଯିବେ ପ୍ରାପ୍ତ ହୋଇଯିବେ ଭଗବାନଙ୍କଠାରୁ। କିନ୍ତୁ ସେ କହନ୍ତି ପ୍ରଭୁ ନୈବ ଧୁଜେ କର ଦୂରତୟା ବିତରଣ୍ୟା ପ୍ରଭୁ ମୁଁ ଏଇ ଯେଉଁ ଭୌତିକ ଜଗତରେ ଅଛି ଆପଣ ଭାବୁଛନ୍ତି ମୋତେ ଏଇଟା ଦୁଃଖପୂର୍ଣ୍ଣ କି ନା ନା ନୈବର ମୋତେ ଉଦ୍ବିଗ୍ନ ହେଉନି ଦୂରତରେ ଜଣେ ଏଇ ବୈତରଣୀ ବା ଏଇ ଯେଉଁ ଦୁଃଖ କଷ୍ଟ ସବୁ ରହିଛି ଦୁଃଖର ସାଗର ୟାକୁ କେହି ପାର ହୋଇପାରିବେ ନାହିଁ କିନ୍ତୁ ମୋତେ ଏଇଟା ଉଦ୍ବିଗ୍ନ କରୁନାହିଁ ମୁଁ ଚିନ୍ତିତ ହେଉନି ତା ପାଇଁ ନୈବ ଧୁଜେ କର ଦୂରତୟା ବୈତରଣ୍ୟା କାହିଁକି ହେଉନ ନା ତୋତ୍ ବୀର୍ଯ୍ୟ ଗାୟନ ମହାପୃତ ଭଗବତୀପ୍ତ ଆପଣଙ୍କର ଗୁଣଗାନ କରିକିରି ତୋତ୍ ବୀର୍ଯ୍ୟ ଗାୟନ ମହାମୃତ ଇଏ ହେଉଛି ଅମୃତ ଆମେ ପାନ କରୁଛେ ମଗ୍ନ ଚିତ୍ତ ମନରେ ସେଇଟା ଆନନ୍ଦ ଆମେ ପ୍ରାପ୍ତ ହେଉଛେ ସେ ଅମୃତ ପ୍ରାପ୍ତ ହୋଇକିରି କିନ୍ତୁ ପ୍ରଭୁ ମୁଁ ସେମାନଙ୍କ ପାଇଁ ଦୁଃଖ କରୁଛି ସ୍ୱତେ ତତ୍ଵ ବିମୁଖ ଚେତସ ଯେଉଁମାନେ ବିମୁଖ ହୋଇଯାଇଛନ୍ତି ଆପଣଙ୍କ ଠାରୁ ମାୟା ସୁଖା ଏଇ ଇନ୍ଦ୍ରିୟ ସୁଖ ପାଇଁ ମାୟା ସୁଖ ପାଇଁ ଏଇ ସ୍ୱଚେତ ବିମୁଖ ଚେତ ସେ ଇନ୍ଦ୍ରିୟାର୍ଥ ମାୟା ସୁଖାଏ ଭରମ ଉଦ୍ଭବ ବିମୁଡ଼ା ଏଇ ମାୟା ସୁଖା ଏଇ କଷ୍ଟକୁ ସେମାନେ ବହନ କରୁଛନ୍ତି ସେମାନେ ହେଉଛନ୍ତି ହେଉଛି ଆନନ୍ଦ ତେଣୁ ସେଇମାନଙ୍କୁ କେମିତି ମୁଁ ଏଇ ଦୁଃଖ ଯନ୍ତ୍ରଣାରୁ ମୁକ୍ତ କରିବି ସେଥିପାଇଁ ମୋର ଦୁଃଖ କରୁ ମୋର ଅନେକ ଦୁଃଖ ନାହିଁ। ତେଣୁ ଆଜି ଇଏ ଯେଉଁ କହୁଛନ୍ତି କିଏ ଉଦ୍ଧବ ସେ କହୁଛନ୍ତି ପ୍ରଭୁ ସେଇ ଜ୍ଞାନ ମୋତେ ଯଦି ପ୍ରଦାନ କରିବେ ଯେଉଁ ମାଧ୍ୟମରେ ଜ୍ଞାନ ମାଧ୍ୟମରେ ମୁଁ ଏ ଭୌତିକ ସାଗରକୁ ବହୁତ ସହଜରେ ପାର ହୋଇଯାଇପାରିବି ଏ ଜ୍ଞାନ ପ୍ରାପ୍ତ ହୋଇକରି ସେ ନିଜେ ଉଦ୍ଧାର ହେବା ପାଇଁ ଚିନ୍ତା କରୁନାହାନ୍ତି ବା ଉଦ୍ଧାର ହେବା ପାଇଁ ସେ ଭଗବାନ ମଧ୍ୟ ତାକୁ ସେ କଥା କହିନାହାନ୍ତି। ଯେଉଁମାନେ ଜ୍ଞାନ ପ୍ରାପ୍ତ ହେଉଛନ୍ତି ଭଗବାନ କହୁଛନ୍ତି ଭଗବତୀ ଅଷ୍ଟାଦଶ ଅଧ୍ୟାୟରେ ଜୟ ଇଦମ୍ ପରମ ଦୁଇଜଣ ମଧ୍ୟବର୍ତ୍ତୀଶୁ ଅଭିଧାପତି ନତସ୍ମାତ୍ ମନୁଷ୍ୟ କର୍ତ୍ତମ୍ୟ ଦୁଇଟି ସୁଖ କଥା କୁହାଯାଇଛି। ଯେଉଁମାନେ ଏଇ ଯେଉଁ ଜ୍ଞାନକୁ ଭଗବାନଙ୍କ ଭକ୍ତଙ୍କ ପାଖରେ ପ୍ରଚାର କରନ୍ତି ତାଙ୍କଠାରୁ ଆଉ କିଏ ଅଧିକ ପ୍ରିୟ ବ୍ୟକ୍ତି ଭଗବାନଙ୍କ ନାହାନ୍ତି। ତେଣୁ ଏଇ ଯେଉଁ ଜ୍ଞାନ ମହାପ୍ରଭୁ ମଧ୍ୟ ସେ କଥା କହିଲେ ଯାହାର ଦେଖ ତାରେ ଗଲ କୃଷ୍ଣ ଉପରେ ଆମର ଆଜ୍ଞା ଗୁରୁ ହିଁ ତା ରହିବେ। ଆମେ ପରର ଉପକାର କରିବା। ଆମ ଭାରତ ଭୂମିରେ ମନୁଷ୍ୟ ଜନ୍ମ ହେଲ ଯାହା ଜନ୍ମ ସାର୍ଥକ କରିବାର ପର ଉପକାର। ଭାରତ ଭୂମିରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ମାନେ ସେମାନେ ବହୁତ ଭାଗ୍ୟବାନ। ତେଣୁ ସେମାନେ ନିଜ ଜନ୍ମକୁ ସାର୍ଥକ କରି ପରର ଉପକାର କରିବେ। ନିଜ ଜନ୍ମକୁ କେମିତି ସାର୍ଥକ କରିବେ ନା ସେମାନେ ଏହି ଗୁରୁଙ୍କର ଆଶ୍ରୟରେ ଯିବେ, ଏହି ଭକ୍ତିଲତାକୁ ପ୍ରାପ୍ତ ହେବେ, ଯାହାଫଳରେ ସେମାନେ ତାଙ୍କର ନିଜ ଜୀବନକୁ ସାର୍ଥକ କରିବେ। ଜନ୍ମ ସାର୍ଥକ କରିବାର ପର ଉପକାର। ଖାଲି ଆମେ ନିଜେ ଉପଭୋଗ ପାଇଲେ ବା ଆନନ୍ଦ ପ୍ରାପ୍ତ ହେଲେ ବା ଲାଭ ପାଇଲେ ସେତିକି ସନ୍ତୁଷ୍ଟ ହେଇଗଲେ ହେବ ନାହିଁ। ଅନ୍ୟମାନେ କେମିତି ସେଇ ଲାଭ ପାଇବେ, ଅନ୍ୟମାନଙ୍କୁ କେମିତି ଉପକାର କରାଯିବ, କେମିତି ଉପକାର କରିବା ନା ଯାହାରେ ଦେଖ ତାହେଲେ କହ କୃଷ୍ଣ କଲେ ଭଗବାନ କଥା କହିବା। ତେଣୁ ଯେଉଁମାନେ କୃଷ୍ଣଙ୍କର ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେମାନେ ଏହିପରି ଭାବରେ ପ୍ରଚାର କରିବେ। ତେଣୁ ଉଦ୍ଧବ ବଜ୍ରିକାଶ୍ରମ ଯାଇ ଭଗବାନ କଥା ପ୍ରଚାର କରିଛନ୍ତି। କାରଣ ଭଗବାନଙ୍କର ସବୁ ଯେଉଁ ଲୀଳା ହୋଇଥିଲା ବଦ୍ରିନାଥ ସେ ଯାଇନଥିଲେ, ବଜ୍ରିକାଶ୍ରମ ଯାଇନଥିଲେ। ତେଣୁ ବଜ୍ରିକାଶ୍ରମ ବଦ୍ରିନାଥକୁ ବର୍ତ୍ତମାନ ପଠାଉଛନ୍ତି ଉଦ୍ଧବକୁ, ତୁମେ ଯାଅ ସେଠି ମୋର କଥାକୁ ପ୍ରଚାର କର। ଭଗବାନଙ୍କର ଅନେକ ଲୀଳା ରହିଛି, ଯେଉଁ ସେ 128 ବର୍ଷ କାଳ ଲୀଳା କରିଥିଲେ ପାଖାପାଖି 128 ବର୍ଷ। ଭଗବାନ ବୃନ୍ଦାବନରେ ଆବିର୍ଭାବ ହୋଇଥିଲେ, ମଥୁରାରେ ଆବିର୍ଭାବ ହୋଇଥିଲେ, ବୃନ୍ଦାବନରେ ଦ୍ୱାରକାରେ ଲୀଳା କରିବା ସଙ୍ଗେ ସଙ୍ଗେ ଭାରତର ବିଭିନ୍ନ ସ୍ଥାନରେ ଯେଉଁଭଳି ଭାବରେ ମହାଭାରତ ଯୁଦ୍ଧକୁ ଯାଇଥିଲେ, ହସ୍ତିନାପୁରକୁ ଯାଇଥିଲେ, ଦାକ୍ଷିଣାତ୍ୟ ବିଭିନ୍ନ ଦ୍ୱାରକା ତ ରହିଛି, ବିଭିନ୍ନ ସ୍ଥାନରେ ତାଙ୍କୁ ସବୁ ଲୀଳା କରାଯାଇଛି, ଲୀଳା ହୋଇଛି। ସ୍ୱର୍ଗରେ ମଧ୍ୟ ଯାଇଛନ୍ତି, ସେ ଲୀଳା କରିଛନ୍ତି ଏବଂ ପାତାଳ ମଧ୍ୟ ସୁତଳକୁ ଯାଇଛନ୍ତି, ସ୍ୱର୍ଗରୂପକୁ ଯାଇଥିଲେ ଭଗବାନ। ଯେଉଁ ରହିଛି ଦେବତାମାନଙ୍କର ମଣି ପର୍ବତ, ଅଦିତିଙ୍କର କୁଣ୍ଡଳ ଏବଂ ବରୁଣଙ୍କର ବରୁଣଲୋକକୁ ଯାଇଛନ୍ତି, ବରୁଣଙ୍କର ଛତ୍ର ପ୍ରଦାନ କରିଛନ୍ତି, ଯିଏକି ନରକାସୁର ନେଇଯାଇଥିଲେ, ଚୋରି କରି ନେଇଯାଇଥିଲେ। ଏବଂ ସୁତଳ ଲୋକରେ ବଳି ମହାରାଜଙ୍କୁ ଯାଇଛନ୍ତି, ତାଙ୍କର ଯେଉଁ ପୂର୍ବ 6 ଭାଇ ଥିଲେ ଦେବଙ୍କର ପୁତ୍ର, ତାଙ୍କୁ ଉଦ୍ଧାର କରିକି ଆଣିଛନ୍ତି। ଯମଲୋକକୁ ଯାଇଛନ୍ତି, ଯମଲୋକରୁ ତାଙ୍କର ଗୁରୁ ସନ୍ଦୀପନୀଙ୍କ ପୁତ୍ରକୁ ଉଦ୍ଧାର କରିଛନ୍ତି। ଏହିଭଳି ଭାବରେ ବିଭିନ୍ନ ପୃଥିବୀର ବା ଏଇ ଯେଉଁ ବିଶ୍ୱର ବିଭିନ୍ନ ସ୍ଥାନରେ ଭଗବାନ ଲୀଳା କରିଛନ୍ତି। କିନ୍ତୁ ଏ ଯେଉଁ ବଦ୍ରିନାଥକୁ ଭଗବାନ ଯାଇନଥିଲେ, ସେଇଥିପାଇଁ ବା ପଠାଇବେ ବିଦ୍ରୋହ ଉଦ୍ଧବଙ୍କୁ ପଠାଇବେ, ତୁମେ ଯାଅ ବଦ୍ରିକାଶ୍ରମକୁ ଯାଅ, ସେଠି ମୋର କଥାକୁ ପ୍ରଦାନ କରିବ। ତେଣୁ ଆଜି ଉଦ୍ଧବ ଭଗବାନ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୋତେ ସେଇ ଜ୍ଞାନକୁ ପ୍ରଦାନ କରନ୍ତୁ। ଜ୍ଞାନ ପରମ ସ୍ୱାତ୍ମରହମ ପ୍ରକାଶନ ପ୍ରଭାତ କାଶ୍ମୀ, ଆପଣ ଯେଉଁ କହିଥିଲେ ବ୍ରହ୍ମାଙ୍କୁ, ସେଇ ଜ୍ଞାନକୁ ଭଗବାନ ସମଗ୍ର ଜ୍ଞାନ ପ୍ରଦାନ କରିଥିଲେ ବ୍ରହ୍ମାଙ୍କୁ, ସେଇ ଜ୍ଞାନକୁ ଅତି କ୍ଷମାନ ଗ୍ରହଣାୟ ପ୍ରଭୁ। ମୁଁ ଯଦି ମୋର ରହିଛି ସମର୍ଥ ମୁଁ ଯଦି ଶୁଣିବା ପାଇଁ ବା ମୋର କ'ଣ ଯଦି ଉପଯୁକ୍ତ କରୁ ତାହେଲେ ମୋତେ ସେ ଜ୍ଞାନ ପ୍ରଦାନ କରନ୍ତୁ, ଯାହାଫଳରେ କି ମୁଁ ଏ ଭଗବତକୁ ପା ହେଇଯିବି। ତେଣୁ ଏହିଭଳି ଭାବରେ ଭଗବାନଙ୍କର ଭଗବାନଙ୍କୁ ଆମେ କହିବେ ଉଦ୍ଧବଙ୍କୁ ଜ୍ଞାନ ପ୍ରଦାନ କରିବେ, ସେ ସଂକ୍ଷେପରେ କହିବେ ବିଦୁରଙ୍କୁ। ତେଣୁ ବିଦୁର ଯେତେବେଳେ ଚାହିଁବେ ପ୍ରଭୁ ମୋତେ ଟିକିଏ କୁହନ୍ତୁ ସେ ଜ୍ଞାନ, ନା 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 ଭଗବାନ କହିଛନ୍ତି ମହିଳାମାନେ ଆପଣଙ୍କୁ ସେ ଜ୍ଞାନ ପ୍ରଦାନ କରିବେ। ତେଣୁ ଏଇ ପର ଅଧ୍ୟାୟରୁ ପଞ୍ଚମ ଅଧ୍ୟାୟରୁ ଏ ତୃତୀୟ ସ୍କନ୍ଧରେ 33 ଅଧ୍ୟାୟ ଅଛନ୍ତି ଏବଂ ଚତୁର୍ଥ ସ୍କନ୍ଧରେ 31 ଅଧ୍ୟାୟ ଅଛନ୍ତି। ଏସବୁଥିରେ ମୈତ୍ର ଏବଂ ବିଦ୍ରୋହଙ୍କର ସମ୍ବାଦ ଆସିଛି। ମୈତ୍ର ମୁନି ଯିବେ, ବିଦ୍ରୋହ ମୁନି ଯିବେ ହରିଦ୍ୱାରରେ, ମୈତ୍ରଙ୍କ ସହ ଦେଖା ହେବ ଏବଂ ତାଙ୍କୁ ପ୍ରଶ୍ନ ପଚାରି ଏସବୁ ସେ ଜ୍ଞାନ ସବୁ ପ୍ରାପ୍ତ ହେବେ। ଏବଂ ଏ ଜ୍ଞାନ ମଧ୍ୟ ଭଗବାନ ଯେଉଁ ଉଦ୍ଧବକୁ ଦେଇଛନ୍ତି ଏକାଦଶୀ ସଂଖ୍ୟା ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଆମର କଥା ବିଶ୍ରାମ ଦେବା। ଆପଣଙ୍କ କାହାକୁ ଯଦି ପ୍ରଶ୍ନ ଆସୁଛି ଦେଖନ୍ତୁ।
हरे कृष्ण हरे कृष्ण कृष्ण कृष्ण।